হরে কৃষ্ণ ব্যস্ত ভক্ত সজনবৃন্দ মাতৃবৃন্দ, আজি আমি ভগবান বড়দেবঙ্কর সপ্তম দিবস কথা আরম্ভ করা। সপ্তম দিবস কথা আরম্ভ করবর আমি অর্জুন রোগ অনুরোধ করি, পাঁচ মিনিট টিকে অপেক্ষা করতু। গতকাল যে কথা বিশ্রাম দিয়েছিল আমি সেই কথা আরম্ভ করা। গতকাল যে বিশ্রাম দিয়েছিল কি কে কুটি দিয়েছিল যুদ্ধ চাল চাণুর, চাণুর কাহ সহ যুদ্ধ করলে, চাণুর যুদ্ধ করলে কৃষ্ণ সহ, মুষ্টিক বলরাম সহ যুদ্ধ করলে, পাঁচ মল এইভাবে ভাবে নিহত হয়েছিল। যুদ্ধ করলে কিভাবে ভাবে আমার ওড়িয়া কবি জন রচনা করছেন আমি সেই সঙ্গীতটি বলবা, সে আমি ভরচরণ বাবু অনুরোধ করলু সেটিকে পাঁচ মিনিট আমার সহ সাথী দেবে। ইভরি প্রভু এইপটে আছে, কৃষ্ণ চাণুর সমর গুরুতর থর থর ধরা হইলা, কৃষ্ণ চাণুর সমর গুরুতর থর থর ধরা হইলা, কৃষ্ণ বল বীর্য জানি নিশাচর, কৃষ্ণ বল বীর্য জানি নিশাচর, বিচারে মরণ হইলা, বিচারে মরণ হইলা, কাহিকি কলিটি রাজন বচন, কাহিকি কলিটি রাজন বচন, হরি কোপানল অতি প্রবল, হরি অতি প্রবল, দহিব মতৃণ জীবন, দহিব মতৃণ জীবন, কাহিকি কলিটি রাজন বচন। যুদ্ধ যে চালছি চাণুর চিন্তা করছি, মু কাহিকি রাজাঙ্ কহিলি যুদ্ধ করি বলি, এ যে ধীরে ধীরে গুরুতর হয়েকি ধর ধরা থরতর হচ্ছি, সেই সময় কৃষ্ণ কল বরবীর্য শুনেছিলে খালি আজ নিজে অনুভব করছেন জাঁকি নিশাচর, বিচারে মরণ হইলা, আজ বিচার করি আজ মর মৃত্যু হব, বিচারে মরণ হইলা, কাহিকি কলিটি রাজা বচন, হরি কোপানল অতি প্রবল, ভগবান কোপ এতে প্রবল বলে জাঁপারি, অতি প্রবল, দহিব মো তৃণ, মো তৃণ ভগবান কোপানল তৃণার অনল যে রয়েছে, কোপারূপ অনল তৃণার মো জীবনটা বোধ তৃণ ভি, সে সাংে সাং জড়িপুর পাঁচ হয়েযব, তেণু তৃণ জীবন এতে বেড়ে যেবে নিষক হইবি, এতে বেড়ে নিষক হইবি, নিন্দা করিবে স্বর্গস্থানে, নাই নাই নিন্দা করিবে রাজা মানে, নিন্দা করিবে রাজা মানে, সমর জীবন হইলে নিধন, সমর জীবন হইলে নিধন, সুখে বসিবি স্বর্গস্থানে, সুখে বসিবি স্বর্গস্থানে, হেমন্ত ভাড়ি করে গাঢ় সমর, হেমন্ত ভাড়ি করে গাঢ় সমর, মুষ্টি কি মুষ্টি পড়ি তাল করন্তে, মুষ্টি কি মুষ্টি পড়ি তাল কর, সবদে কম্পে তিনি পুর, সবদে কম্পে তিনি পুর, হেমন্ত ভাড়ি করে গাঢ় সমর। সে চিন্তা করছি কোণ যে বর্তমান যা তো হয়ে গেল, বর্তমান যদি মু যুদ্ধ ন করবি সমস্ত নিন্দা করবে, যদি মু সময় মৃত্যুবরণ কলে যাই সুখের বসবি আনন্দের স্বর্গের রহবি, কিছু অসুবিধা না, ভগবান মতো সে কথা কে অথবা প্রাপ্তি স্বর্গম জিত বা ভোগকেশ মহি, তেমন এমন্ত ভাড়ি করে গাঢ় জোর সমর যুদ্ধ করছি, প্রথমে নিরুৎসাহিত না যুদ্ধ করবি না, কিন্তু এইটা চিন্তা কলা যদি মু যুদ্ধ ন করবি তাহলে রাজা মানে মতো নিন্দা করবে, এবং যদি মু মরলে মু স্বর্গের বসবি তাহলে তেমন জোর বড়া সমর যুদ্ধ কলা, মুষ্টি কি মুষ্টি পড়ি এভাবে তার হল তাড় সাউন্ড হল যে শব্দে কম্পে তিনপুর, তিনপুর শব্দের কম্পিলা করে আরম্ভ কলা, তেমন পিতা মাতা রয়েছেন বন্দী ঘরে, তাকে ভয় হচ্ছে, ଭଗବାନ ଏଇଟା ଚିନ୍ତା କରୁଛନ୍ତି, ହଁ କିଭଳି ଯଜ୍ଞ କରୁଛନ୍ତି ନା, ବାହେ ବନ୍ଧା ବନ୍ଧି ମୁଣ୍ଡେ କୋଡ଼ା କୋଡ଼ି, ବାହେ ବନ୍ଧା ବନ୍ଧି ମୁଣ୍ଡେ କୋଡ଼ା କୋଡ଼ି, ହିଆକୁ ହିଆ ପ୍ରହାରନ୍ତି, ହିଆକୁ ହିଆ ପ୍ରହାରନ୍ତି, ଜାନୁକୁ ଜାନୁ ପାଦକୁ ପାଦ ଛନ୍ଦି, ଜାନୁକୁ ଜାନୁ ପାଦକୁ ପାଦ ଛନ୍ଦି, ଉଠି ପଡ଼ି ପୁଣି ଗଡ଼ନ୍ତି, ପୁଣି ଗଡ଼ନ୍ତି, ନାସିକା ପବନ କିଏ ବା ବତାସ, ନାସିକା ପବନ କିଏ ବା ବତାସ, ଅଙ୍ଗକୁ ଅଙ୍ଗଠେ ସାଠିସି ହୁଅନ୍ତେ, ଅଙ୍ଗକୁ ଅଙ୍ଗଠେ ସାଠିସି ହୁଅନ୍ତେ, ବାହାର ହୁଅଇ ହୁତାସ, ବାହାର ହୁଅଇ ହୁତାସ, ନାସିକା ପବନ କିଏ ବା ବତାସ। ସମସ୍ତେ ଭାବୁଛନ୍ତି ବତାସ ହେଲା ନା କ'ଣ ହେଲା, ନାସାରୁ ଯେଉଁ ପବନ ବାହାରୁଛି ସମସ୍ତେ ଭାବୁଛନ୍ତି ବତାସ ହେଇଗଲା, ବତାସ ଭଳିଆ ଲାଗୁଛି ତାଙ୍କୁ, ବାହୁକୁ ବାହୁ ଥଣ୍ଡା ଥଣ୍ଡି ଦେଇକିରି ମୁଣ୍ଡକୁ ମୁଣ୍ଡ ଲଗେଇକିରି ଯୁଦ୍ଧ କରୁଛନ୍ତି, ହିଆକୁ ଛାତିକୁ ଛାତି ଲଗେଇକିରି ଯୁଦ୍ଧ କରୁଛନ୍ତି, ପ୍ରହାର କରୁଛନ୍ତି, ଜାନୁକୁ ଜାନୁ, ଜଙ୍ଘକୁ ଜଙ୍ଘ ଲଗେଇକିରି ଯୁଦ୍ଧ କରୁଛନ୍ତି, ପାଦକୁ ପାଦ ଏବଂ ଛନ୍ଦି, ପୁଣି ଉଠି ପଡ଼ି କିଏ ପୁଣି ଗଡ଼ନ୍ତି, କିଏ କାହାକୁ ପକେଇ ଦେଉଛନ୍ତି, ଏଭଳିଆ ଯୁଦ୍ଧ ଚାଲିଛି। ହଁ, ନାସିକାରୁ ଯେଉଁ ପବନ ବାହାରୁଛି କିଭଳି ଭାବରେ ଲାଗୁଛି ନା, ଗୋଟେ ବତାସ ହେଲା କି ସାଇକ୍ଲୋନ୍ ହେଇଗଲା, ଅଣଚାଶ ପବନ ବାହାରୁଛି, ଅଙ୍ଗକୁ ଅଙ୍ଗ ଠେସା ଠେସି ହୁଅନ୍ତେ, ବାହାର ହୁଏ ହୁତାସ, ଏଇଭଳି ଭାବରେ ପବନ ହୁତାସ ପବନ ହେଉଛି, ଅଣଚାଶ ପବନ ଲାଗୁ, ସମସ୍ତେ ଡରିଗଲେଣି, ଏଇଭଳି ଯୁଦ୍ଧ ଚାଲିଛି। ଯେତେ ସାଧନ କଂସକୁ କହୁଥିଲେ, ଯେତେ ସାଧନ କଂସକୁ କହୁଥିଲେ, ସେ କାହିଁ ହୋଇଲା ଅନ୍ତର, ସେ କାହିଁ ହୋଇଲା ଅନ୍ତର, କୁଳବଧୂ ଯେନେ ବିଭଳିତ ହୁଏ, କୁଳବଧୂ ଯେନେ ବିଭଳିତ ହୁଏ, କେ କରେ କେ କଲେ ମୋହିନୀ ମନ୍ତର, କେ କଲେ ମୋହିନୀ ମନ୍ତର, ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ, ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ, ମତନ କୂଳକୁ ନୟନ ଦେଖିଲେ, ମତନ କୂଳକୁ ନୟନ ଦେଖିଲେ, ମୁସିକ ମାଡ଼ାରି ତେସନ, ମୁସିକ ମାଡ଼ାରି ତେସନ, ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ। ବର୍ତ୍ତମାନ ଆଉ ଆଶା ନାହିଁ ଯୁଦ୍ଧରେ ଜୟଲାଭ କରିବା ପାଇଁ, ବର୍ତ୍ତମାନ ଚିନ୍ତା କରୁଛି କାହିଁକି ମୁଁ କହିଲି କଂସକୁ ଏଭଳି ଯୁଦ୍ଧ କରିବି ସେଭଳି ଯୁଦ୍ଧ କରିବି, ମଲ୍ଲର ଦେଖାଉଥିଲେ, କାର୍ସା ଦେଖାଉଥିଲେ, କହୁଥିଲେ କଂସକୁ, କଂସ ତାଙ୍କୁ ବି ଭରସା କରିଥିଲା, ସେ ଆଉ ହେଇପାରିଲା ନାହିଁ, ଆଉ ଯାଉଛ ଆଉ ପାଇପାରିବି ନାହିଁ, କୁଳବଧୁ ଯେନେ ବିଭଳିତ ହୁଏ, ଏ କହିଲେ ମୋହିନୀ ମନ୍ତର, ଯେଭଳି ଗୋଟେ କୁଳବଧୁକୁ ଯଦି କିଏ ମନ୍ତ୍ର କରିଦେବ ସେ ମୋହିତ ହେଇଯାଏ, ସେଇଭଳି ଭାବରେ ଗୋବିନ୍ଦଙ୍କର ଅଙ୍ଗ ଲାଗି ସେଇଭଳି ଭାବରେ ହେଲା। ମୂଷିକ ମାର୍ଜାରୀ ଦେଶନ, ମୂଷିକକୁ ଦେଖିଲେ ଯେଭଳି ମାର୍ଜାର ବା ମୂଷା, ମୂଷା ଯେତେବେଳେ ବିରାଡ଼ିକୁ ଦେଖେ ଯେଭଳି ହୁଏ, ଏଭଳି ଭାବରେ ସବୁ ହଁ ମୋର ଦଶା ହେଇଗଲା, ଆଜି ଆଉ ହେବାର ଚାନ୍ସ ନାହିଁ, ତେଣୁ ଫାଇନାଲି ଭଗବାନ ତାକୁ ତାଙ୍କ ଆମେ କହିଥିଲୁ ଏମାନେ ହେଉଛନ୍ତି ପଞ୍ଚମଲ, ଯେଉଁ ଅଷ୍ଟମଲରୁ ପାଞ୍ଚମଲ ତିନିମଲ ପଳେଇଗଲେ, ଯେଉଁ ପଞ୍ଚମଲ ମୃତ୍ୟୁବରଣ କଲେ ସେମାନେ ପ୍ରକୃତରେ ସ୍ୱର୍ଗ ଗଲେ ନାହିଁ, ସେମାନେ କେଉଁଠି ଗଲେ, ଭଗବତ ଧାମ ଗଲେ, ଭଗବାନ ପ୍ରାପ୍ତ ହେଲେ, ଆମେ ସେ କଥା କହିଥିଲୁ କାଲି ଗତକାଲି। ତେଣୁ ଏଇଭଳି ଭାବରେ ଭଗବାନ କୃଷ୍ଣ ଡେଇଁ ପଡ଼ିଲେ, ସେ ମଞ୍ଚା ଉପରକୁ ଡେଇଁ ପଡ଼ି କଂସକୁ ଟାଣି ଆଣିଲେ, ତା'ର କେଶ ଧରିକିରି ଆମେ ସେ ଶ୍ଳୋକଟି କହୁଥିଲେ, ତାକୁ ପକେଇଦେଲେ, ପକେଇକି ତା ଉପରେ ପଡ଼ି ତାକୁ ଗୋଟେ ମୁଠିରେ ତାକୁ ହତ୍ୟା କରିଦେଇଛନ୍ତି ଏବଂ ତାଙ୍କର କେଶ ଧରିକି ବୁଲାଉଛନ୍ତି ସେ ରଙ୍ଗମଞ୍ଚ ଚାରିପଟେ, ଯାହାର ଆଉ ଭୟ ରହିବନି, କଂସ ପ୍ରତି ଭୟ ରହିବ ନାହିଁ। ଏଇଭଳି ଭାବରେ ଏଇଠି କଥାକୁ ଆମେ ବିଶ୍ରାମ ଦେଇଥିଲେ, ତେଣୁ ଆଜି ଆମେ ସେଇଠି କଥା ଆରମ୍ଭ କରିବା। ଯେଉଁ ଯେତେବେଳେ କଂସକୁ ହତ୍ୟା କଲେ, କଂସର ଭାଇମାନେ ଆସିଗଲେ, ଅଷ୍ଟଭ୍ରାତା ଥିଲେ ତାଙ୍କର, କଂସର ଅଷ୍ଟଭ୍ରାତା, ଏମାନେ ସବୁ ଆସି ଯୁଦ୍ଧ କରିବା ପାଇଁ ବସିଲେ, କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ଆସିଗଲେ, ଏତେ ଅସୁର ମଲେ, ଏତେ ଇଏ ହେଲା, ନିଜ ଭାଇ ମଲେ, ସବୁ ମଲେ, ଏତେ ଶକ୍ତି ଥାଇକରି ମଧ୍ୟ ତାଙ୍କର ମଧ୍ୟ ପ୍ରସନ୍ନପି ନ ପଶୁଛନ୍ତି, ଦେଖିକି ମଧ୍ୟ ସେମାନେ ଦେଖିପାରିଲେ ନାହିଁ। ସେମାନେ ଭାବିଲେ ଆମେ ଆଠ ଜଣ ଯାଇ ଏକାଥରେ ଆକ୍ରମଣ କରି ମାରିଦେବା, ଆଉ କ'ଣ ଅସୁବିଧା, ସେଦିନ ଗୋଟି ଗୋଟି କରି ଯୁଦ୍ଧ କରୁଥିଲେ ବୋଲି ମରିଗଲେ, ସେମାନେ ମରିଗଲେ ମୂର୍ଖ ଗୁଡ଼ା ସେମାନେ, ମୁଁ ଆମେ ସବୁ ମିଶିକିରି ଯୁଦ୍ଧ କରିବା, ଆଠ ଜଣଟି ଅଭିମନ୍ୟୁକୁ ହତ୍ୟା କରିଥିଲେ, ସପ୍ତରଥୀ ମହାରଥୀମାନେ, ଖାଲି ରଥ ନୁହନ୍ତି ମହାରଥୀ ସେମାନେ ଥିଲେ, ସପ୍ତ ମହାରଥୀ ମିଶିକିରି ଅଭିମନ୍ୟୁକୁ ହତ୍ୟା କରିଥିଲେ, ଅନ୍ୟାୟ କରିଥିଲେ। ଯେତେବେଳେ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି
ଯେଉଁ କିଏ କର୍ଣ୍ଣ ଯେତେବେଳେ ଯୁଦ୍ଧ କରୁଛନ୍ତି ସେ ସମୟରେ ତାଙ୍କ ରଥ ଚକା ତଳେ ପଶିଯାଇଛି, ତେଣୁ କର୍ଣ୍ଣ କହୁଛନ୍ତି ଅର୍ଜୁନ ଟିକେ ଅପେକ୍ଷା କର, ମୋ ରଥକୁ ଟିକେ ଟେକି ଦିଏ, ତାପରେ ଯୁଦ୍ଧ କରିବା। ତେଣୁ ଭଗବାନ କହୁଛନ୍ତି ଏହି ସମୟରେ ତୁମେ ହତ୍ୟା କର। ଅର୍ଜୁନ କହୁଛନ୍ତି ପ୍ରଭୁ ଏଇଟା ଅନ୍ୟାୟ ହେବନି, ଅଧର୍ମ ହେବନି ନା, ତୁମର ପୁଅକୁ ଯେତେବେଳେ ମାରିଥିଲେ କେଉଁଭଳି ଭାବରେ ଧର୍ମ କାର୍ଯ୍ୟ କରିଥିଲେ, ସପ୍ତରଥ ମିଶିକି ମାରିଥିଲେ, ଏଇଟା କ'ଣ ଯୁଦ୍ଧର ନିୟମ? ଅର୍ଜୁନ ସେଠୁ କର୍ଣ୍ଣକୁ ହତ୍ୟା କଲେ, ଯୁଦ୍ଧରେ ହତ୍ୟା କରିଥିଲେ, ଏସବୁ କଥା ରହିଛି। ତେଣୁ ଏ ଅଷ୍ଟମଲ ଭାବୁଛନ୍ତି ଏକାଥରକେ ଯାଇକି ଗୋଟେ ଆଠଟା ମୁଠି ମାରିଲେ ସେ ମୃତ୍ୟୁବରଣ କରିବେ, ଆଉ ଏତେ କ'ଣ ଅଛି କଥା ଭାବିକିରି ଆସିକି ପହଞ୍ଚିଗଲେ, ଯୁଦ୍ଧ କଲେ। ଭଗବାନ ବଳରାମ ସମସ୍ତଙ୍କୁ ଆଠ ଜଣଙ୍କୁ ଧରିକି ରାମ ନାମ ସତ୍ୟ ତାଙ୍କର କରିଦେଲେ, ଏଇଭଳି ଭାବରେ ଅଷ୍ଟ ଭ୍ରାତଙ୍କୁ ତାଙ୍କୁ ମଧ୍ୟ ହତ୍ୟା କରିଦେଲେ। ତେବେ ଏଇଠୁ ଅଷ୍ଟ ଭ୍ରାତଙ୍କୁ ହତ୍ୟା କଲେ ଏମାନେ କିଏ ପ୍ରକୃତରେ? ଗର୍ଭ ସଂହିତ ବର୍ଣ୍ଣନା କରାଯାଇଛି, ଏମାନେ ହେଉଛନ୍ତି, ଏମାନେ ତାଙ୍କ ନାଁ ହେଉଛି କଙ୍କ, ନ୍ୟଗ୍ରୋଧ ଇତ୍ୟାଦି ସବୁ ତାଙ୍କର ଅଷ୍ଟଭ୍ରାତା ଥିଲେ। ଏମାନେ ବଳରାମ ଦ୍ୱାରା ତାକୁ ହତ୍ୟା କଲେ। ବଳରାମ ଏ ଗର୍ଭ ସଂହିତା ବର୍ଣ୍ଣନା କରାଯାଇଛି, ଏମାନେ ପୂର୍ବଜନ୍ମରେ ଅଳକାପୁରରେ ଦେବଦକ୍ଷଙ୍କର ପୁତ୍ର ଥିଲେ। ଦେବଦକ୍ଷ ସେ ତାଙ୍କର ଶିବଙ୍କ ଭକ୍ତ ଥିଲେ, ତେଣୁ ଶିବଙ୍କୁ ପୂଜା ଉପହାର ଦେବା ପାଇଁ, ଫୁଲ ଉପହାର ଦେବା ପାଇଁ ସେ ପଠାଇଥିଲେ ତାଙ୍କ ପୁତ୍ରମାନଙ୍କୁ ମାନସ ସରୋବରରୁ ପଦ୍ମ ଆଣିକରି ଶିବଜୀଙ୍କୁ ଆରାଧନା କରିବା ପାଇଁ ଦେଇଥିଲେ, ପଠାଇଥିଲେ ପଦ୍ମ ଆଣିବା ପାଇଁ। ତେଣୁ ଏମାନେ ଯେତେବେଳେ ଅଷ୍ଟପୁତ୍ର ଥିଲେ, ଏମାନଙ୍କ ନାମ ଥିଲା ଦେବକୁଟ, ମହାଗିରି, ଗଣ୍ଡ, ଦଣ୍ଡ, ପ୍ରଚଣ୍ଡ, ଖଣ୍ଡ, ଅଖଣ୍ଡ, ପୃଥୁ, ଏ ପାଞ୍ଚ ଆଠ ଜଣ ଥିଲେ ତାଙ୍କ ପୁତ୍ର। ଏମାନେ ଯେତେବେଳେ ଗଲେ ମାନସରୋବରରୁ ପଦ୍ମ ଆଣିଲେ, କିନ୍ତୁ ପଦ୍ମର ଏତେ ସୁବାସ ରହିଛି, ଥିଲେ ମଧ୍ୟ ତା'ର ବାସ ହେଉଛି, କିନ୍ତୁ ତଥାପି ତାକୁ ନେଇ ନାକ ପାଖରେ ଶୁଙ୍ଘିଦେଲେ, ତେଣୁ ଏଇଟା ଆଉ ଶିବଜୀଙ୍କ ପାଖରେ ଲାଗିପାରିଲାନି। ତେଣୁ ସେ ଅଭିଶାପ ଦେଇଥିଲେ ତାଙ୍କର ପିତା ଦେବଦକ୍ଷ, ତୁମେ ଅସୁର ହୋଇଯାଅ। ତେଣୁ ସେ ଆଜି ଏ କଂସଙ୍କର ପୁତ୍ର ରୂପରେ ଆସିଥିଲେ, ଏ କଂସଙ୍କର ଭାଇ ଅଷ୍ଟଭ୍ରାତା ରୂପରେ ଆସିଥିଲେ ଏବଂ ମୃତ୍ୟୁବରଣ କରି ଭଗବତ ଧାମ ଗଲେ। ତେଣୁ ଏଇଭଳି ଭାବରେ କଂସର ଯେଉଁ ରହିଥିଲେ, କଂସ ମୃତ୍ୟୁରେ କଂସର ଯେଉଁ ସାଙ୍ଗ ସବୁ ସଖାମାନେ ରାଜାମାନେ ଥିଲେ, ଯେଉଁ ତାଙ୍କର ରାଜାମାନେ, ଯେଉଁ ତାଙ୍କର ବନ୍ଧୁ ରାଜାମାନେ ଭୟରେ ସବୁ ପଳାଇଗଲେ, ଆଉ କେହି ରହିଲେ ନାହିଁ ସେଠି, ଭୟରେ ପଳାଇଗଲେ। ଆଉ ଯେଉଁ ଭକ୍ତମାନେ ସବୁ ଭଗବାନଙ୍କର ଭକ୍ତ, ସେମାନେ ସବୁ ମଥୁରାବାସୀମାନେ ଆନନ୍ଦରେ ଚିତ୍କାର କରୁଛନ୍ତି, ହୋହା ହୋହା କରୁଛନ୍ତି, ଜୟ ଜୟ ଶ୍ରୀକୃଷ୍ଣ, ଜୟ ବଳରାମ, ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ରାଣୀ ମହଲରେ ଖବର ପଡ଼ିଗଲା, ଚାଲିଗଲା କଂସର ଯେଉଁ ଦୁଇ ଜଣ ପତ୍ନୀ ଥିଲେ, କିଏ କିଏ? ଅସ୍ଥି ଏବଂ ପ୍ରାପ୍ତି, ଆଙ୍କର ଗୋଟେ ବଡ଼ ହିଷ୍ଟ୍ରି ଆସିବ, ଯେଉଁ 18 ଥର ଧରି ଆକ୍ରମଣ କରିବ ତାଙ୍କ ପିତା। ଅସ୍ଥି ଏବଂ ପ୍ରାପ୍ତି ଆସି ପହଞ୍ଚିବେ, ବାହୁନିବେ, କାନ୍ଦିବେ, ସ୍ୱାମୀଙ୍କର ବିରହରେ ସେ କ୍ରନ୍ଦନ କରିବେ। ଏଇଭଳି ଭାବରେ ହେଲା ପରେ ମାମୁଁ କହିବେ, ଭଗବାନ କୃଷ୍ଣ କହିବେ ଯେ ମାମୁଁଙ୍କର ବର୍ତ୍ତମାନ ଶେଷ ଦ୍ୱିତୀୟ ସମାପନ କର। ଏଇଭଳି ଭାବରେ ତାଙ୍କର ମାଇମାନଙ୍କୁ ସବୁ ଉଦ୍ବୋଧନ ମାନେ ସାନ୍ତ୍ୱନା ଦେବେ, ଯାହା ହେଇଗଲା ହେଇଗଲା, ଭଗବାନଙ୍କ ଇଚ୍ଛାରେ ହେଲା, ଯାହା ହେଇଛି ଭଲ ହେଇଛି, ଯାହା ହେବ ଭଲ ହେବ। ଏଇଭଳି ଭାବରେ କହି ତେଣୁ ବର୍ତ୍ତମାନ ଭଗବାନ ଗଲେ, କୃଷ୍ଣ ବଳରାମ ତାଙ୍କ ପିତାମାତାଙ୍କ ପାଖକୁ ଗଲେ, ପିତାମାତା ବନ୍ଦୀ ହୋଇକି ରହିଛନ୍ତି, ତେଣୁ ତାଙ୍କ ପାଖକୁ ଯାଇକି ତାଙ୍କୁ ପ୍ରଣାମ କରୁଛନ୍ତି। ଏସବୁ ବର୍ଣ୍ଣନା କରାଯାଇଛି 10:45 ଅଧ୍ୟାୟରେ। ଦେବକୀ ବସୁଦେବଶ୍ଚ ବିଜ୍ଞାୟ ଜଗଦୀଶ୍ୱରୌ କୃତ ସମ୍ବଦନ ଉପୁତ୍ରୌ ଶ୍ରଶ୍ରଜାତି ନ କିତୌ। ଦେବକୀ ବସୁଦେବ ଯେତେବେଳେ ଦେବକୀ ବସୁଦେବ ଯେଉଁ ଚିନ୍ତା କରୁଥିଲେ, ଯେଉଁ ପାଟିତୁଣ୍ଡ ହୋହାଲ ହେଉଥିଲା, ଯେଉଁ ପବନ ବତାସ ବହୁଥିଲା, କେତେ କ'ଣ ଧୁମ୍ଧାମ୍ ହେଉଥିଲା, ପୃଥିବୀ ଥରି ଯାଉଥିଲା, ଏହି ମଲ୍ଲଯୁଦ୍ଧରେ ମାନେ ସଙ୍କେତ ହୋଇକି ରହିଥିଲେ, ଯେତେବେଳେ ଜାଣିଲେ ଯେ ପ୍ରକୃତରେ ଆମ ପୁତ୍ର ଦୁଇ ଜଣ ତାଙ୍କୁ ସବୁ ହତ୍ୟା କରିଦେଇଛନ୍ତି, କଂସଙ୍କୁ ମଧ୍ୟ ହତ୍ୟା କରିଦେଇଛନ୍ତି, ତେଣୁ ସେ ତାଙ୍କର ଭୟ ଚାଲିଗଲା, ଆନନ୍ଦିତ ହେଲେ। କିନ୍ତୁ ବର୍ତ୍ତମାନ ଯେତେବେଳେ ଦେବକୀ ଏବଂ ବସୁଦେବଙ୍କୁ ତାଙ୍କର ପୁତ୍ର ଦୁଇ ଜଣ କୃଷ୍ଣ ଏବଂ ବଳରାମ ପ୍ରଣାମ କରୁଛନ୍ତି, ସେ ଜାଣିଲେ ଇଏ ହେଉଛନ୍ତି ବିଜ୍ଞାୟ ଜଗଦୀଶ୍ୱର, ଇଏ ସାଧାରଣ ବ୍ୟକ୍ତି ନୁହନ୍ତି, ହେଉଛନ୍ତି ଈଶ୍ୱର, ଦୁଇ ଜଣ ଈଶ୍ୱର ଦୁଇ ବଚନ କୁହାଯାଉଛି ଜଗଦୀଶ୍ୱର। ତେଣୁ କୃତ ସମ୍ବୋଧନ ପୁତ୍ର ତାଙ୍କୁ ଚାହୁଁଛନ୍ତି ଆଲିଙ୍ଗନ କରିବା ପାଇଁ, କିନ୍ତୁ କରିପାରୁନାହାନ୍ତି। ଭଗବାନ ସେ ଶାଶ୍ୱତ ନ ଶଙ୍କିତ ଭୟ କରିଗଲେଣି, ଆଉ କ'ଣ ତାଙ୍କୁ ଆଲିଙ୍ଗନ କରିପାରୁନାହାନ୍ତି। ତେଣୁ କୃଷ୍ଣ ବଳରାମ ଏଭଳି ଭାବରେ ତାଙ୍କୁ ମୋହ କରିଦେଲେ, ତାଙ୍କୁ କହିଲେ ଆମର ପିତା ଆମର ପ୍ରକୃତରେ ପୁତ୍ରର କର୍ତ୍ତବ୍ୟ ହେଉଛି ପିତାଙ୍କର ସେବା କରିବା, କିନ୍ତୁ ଆମେ ଆପଣଙ୍କର ଅଧମ ପୁତ୍ର, ଆମେ ଆପଣଙ୍କ ସେବା କରିପାରୁ ନାହିଁ, କଂସ ଭୟରେ ଆମେ ଲୁଚିକି ରହିଲୁ, ତେଣୁ ଆପଣ ଆମକୁ କୃପା କରନ୍ତୁ, ଆମେ ଆପଣଙ୍କ ସେବା କରିବୁ ଏଥରିକ। ଏଭଳି ଭାବରେ ତାଙ୍କୁ ଏଭଳି ଭାବରେ ମୋହ କରିଦେଲେ, ତାଙ୍କର ଯେଉଁ ଈଶ୍ୱର ଭାବ ଥିଲା, ଐଶ୍ୱର୍ଯ୍ୟ ଥିଲା, ସେସବୁ ଦୂର ହୋଇଗଲା। ତେଣୁ ପିଲାମାନଙ୍କୁ ଆଲିଙ୍ଗନ କରି ଏସବୁ କଲେ। ତାପରେ କୃଷ୍ଣ ଏବଂ ବଳରାମ ତାଙ୍କର ଗୌ ଯିଏ ଥିଲେ କଂସର ପିତା ଉଗ୍ରସେନ, ତାଙ୍କୁ ବନ୍ଦୀମୁକ୍ତ କଲେ, ତାଙ୍କୁ ରାଜା କଲେ। ଉଗ୍ରସେନଙ୍କର ଆଉ ଆଶା ନଥିଲା ଯେ ଆଉ ସେ ରାଜା ହେବେ ବୋଲି, ମଥୁରାର ରାଜା ହେବ, ମଥୁରାର ରାଜା ଥିଲେ ଉଗ୍ରସେନ। କିନ୍ତୁ କଂସ ନିଜ ପିତାଙ୍କୁ ବନ୍ଦୀ କରି ରାଜା ହୋଇଥିଲେ, ତେଣୁ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଉଗ୍ରସେନଙ୍କର ଆଉ କୌଣସି ଆଶା ନଥିଲା ଯେ ସେ ରାଜା ହୋଇପାରିବେ ବୋଲି। ସେ ଭାବିଲେ ଏଇ ବନ୍ଦୀ ଅବସ୍ଥାରେ ଆମେ ମୃତ୍ୟୁବରଣ କରିବୁ, ଏଇ ଚିନ୍ତା କରୁଥିଲେ। ଅବଶ୍ୟ ସେ ଖବର ପାଇଥିଲେ ଯେ ଭଗବାନ ଆସିବେ, ଉଦ୍ଧାର କରିବେ, ସେ ଚିନ୍ତା ମଧ୍ୟ ଥିଲା ତାଙ୍କର। ଯାହା ହେଉ, ଆଉ ରାଜା ହେବାର ଆଶା ନଥିଲା, କିନ୍ତୁ ଆଜି କୃଷ୍ଣ ବଳରାମ ତାଙ୍କୁ ରାଜା କରେଇଲେ। କୃଷ୍ଣ ବଳରାମ ଚାହିଁଥିଲେ ଭଗବାନ କୃଷ୍ଣ ରାଜା ହୋଇପାରିଥାନ୍ତେ, ବଳରାମ ରାଜା କରିପାରିଥାନ୍ତେ, କିନ୍ତୁ ସେ ରାଜା ନ ହୋଇକରି ଉଗ୍ରସେନଙ୍କୁ ରାଜା କରେଇଲେ। ଇଏ ହେଉଛି ଭଗବାନଙ୍କର, କାହିଁକି କୃଷ୍ଣ କାହିଁକି ରାଜା ହେଲେ ନାହିଁ, ଆମେ ଏଇଟା ଥରେ କହିଥିଲେ ଯେ ଯେତେବେଳେ ଯଯାତି ମହାରାଜଙ୍କର ପୁତ୍ର ଥିଲେ ଯଦୁ, ଯଯାତି ମହାରାଜ ତାଙ୍କର ଯେତେବେଳେ ବିବାହ କରିଥିଲେ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀଙ୍କୁ, ଦେବଯାନୀ ସେ ଯେଉଁ ରାଜା, ସେ ସମୟ ରାଜା ଥିଲେ ବୃଷବର୍ମାଙ୍କର କନ୍ୟା ଶର୍ମିଷ୍ଠା, ଏଭଳି ପ୍ରସଙ୍ଗ ରହିଛି, ଆମେ ସେଇଟା କହିବା ନାହିଁ। ଯାହା ହେଉ, ଏ ଶର୍ମିଷ୍ଠା ତାଙ୍କର ଦାସୀ ହୋଇକି ଯାଇଥିଲେ, ଶର୍ମିଷ୍ଠା ଦାସୀ ହୋଇକି ଯାଇଥିଲେ, ତେଣୁ ସିଏ ସର୍ତ୍ତ ରଖିଥିଲେ ଏ ଶର୍ମିଷ୍ଠା ସହିତ ତୁମେ ସଙ୍ଗ କରିବ ନାହିଁ, ଯଯାତି ମହାରାଜ କହିଥିଲେ। କିନ୍ତୁ ଯଯାତି ମହାରାଜ ତାଙ୍କ ସଙ୍ଗ କରି ତାଙ୍କର ତିନି ପୁତ୍ର ଜାତ କରାଇଥିଲେ, ଏବଂ ଇଏ ଯେଉଁ ରହିଛନ୍ତି ତାଙ୍କର ପତ୍ନୀ ଶର୍ମିଷ୍ଠା, ଏ ଦେବଯାନୀ, ଦେବଯାନୀଙ୍କ ଠାରୁ ଦୁଇ ପୁତ୍ର ଜାତ କରାଇଥିଲେ, ଯଦୁ ଏବଂ ଯଦୁ ତୁର୍ବସୁ। ଏବଂ ସିଏ ଯେଉଁ ରହିଛନ୍ତି ଶର୍ମିଷ୍ଠା, ତାଙ୍କଠାରୁ ତିନି ପୁତ୍ର ଆସିଥିଲେ, ସେମାନେ ହେଉଛନ୍ତି ଅନୁ, ଦ୍ରୁହୁ ଏବଂ ପୁରୁ। ତେଣୁ ଏ କଥା ଯେତେବେଳେ ଜାଣିଲେ ଶର୍ମିଷ୍ଠା ଏ ଦେବଯାନୀ, ତେଣୁ ସେ କ୍ରୋଧ ପ୍ରକାଶ କରି ଚାଲିଯାଇଥିଲେ ତାଙ୍କ ପିତାଙ୍କ ପାଖକୁ, ଶୁକ୍ରାଚାର୍ଯ୍ୟଙ୍କ ପାଖକୁ। ତେଣୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ଦେଇଥିଲେ ଯଯାତିକୁ, ଅକାଳ ବାର୍ଦ୍ଧକ ହୋଇଯାଉ ବୋଲି। ତେଣୁ ତାପରେ ଯେତେବେଳେ ସେ ପ୍ରାର୍ଥନା କଲେ, ଶୁକ୍ରାଚାର୍ଯ୍ୟ କହିଲେ ତୁମେ ତୁମର ବାର୍ଦ୍ଧକକୁ କାହାକୁ ଏକ୍ସଚେଞ୍ଜ କରିପାରିବ। ତେଣୁ ସେ ତାଙ୍କ ପୁତ୍ରମାନଙ୍କ ପାଖକୁ ଗଲେ, ପ୍ରଥମେ ଯାଇଥିଲେ ଯଦୁଙ୍କ ପାଖକୁ ଯାଇଥିଲେ, ଜ୍ୟେଷ୍ଠ ପୁତ୍ର ଯଦୁଙ୍କୁ। ଯଦୁଙ୍କୁ ଯେତେବେଳେ ସେ ଅନୁରୋଧ କଲେ ତାଙ୍କର ଯୁବକ ଅବସ୍ଥା ଫେରି ତାଙ୍କୁ ଦେଇକି ତାଙ୍କର ବାର୍ଦ୍ଧକ୍ୟ ଅବସ୍ଥା ନେବା ପାଇଁ, ସେ ମନା କରିଦେଲେ ଯଦୁ। କିନ୍ତୁ ଯେତେବେଳେ ସାନ ପୁଅ ଭାବକୁ ଗଲେ ପୁରୁ ସେଇଟା ଆନନ୍ଦରେ ସେଇଟାକୁ ଗ୍ରହଣ କଲେ, କହିଲେ ଜ୍ୟେଷ୍ଠ ପୁତ୍ର, ସିଏ ହେଉଛନ୍ତି ଜ୍ୟେଷ୍ଠ ପୁତ୍ର ଯେ ଉତ୍ତମ ଚିନ୍ତିତମ କୁର୍ଯ୍ୟା, ଉତ୍ତମ ପୁତ୍ର କିଏ ନା ପିତା ବା ଗୁରୁଙ୍କର ଯେଉଁ ଚିନ୍ତା ରହିଛି, ଚିନ୍ତା କରୁଛି ସେହି ଅନୁସାରେ ସେମାନେ କାର୍ଯ୍ୟ କରିଦେବେ, କହିବା ଦରକାର ପଡ଼ିବ ନାହିଁ। ଯେଉଁଭଳି ଭାବେ ଭୀଷ୍ମଦେବ ପିତା ଚାହୁଁଥିଲେ ବିବାହ କରିବା ପାଇଁ ସତ୍ୟବତୀଙ୍କୁ, ଭୀଷ୍ମଦେବ ସେଥିପାଇଁ ଶପଥ ନେଇଗଲେ, ସେ ବିବାହ କରିବେ ନାହିଁ, ସେ ଘଟଣା ରହିଛି, ଆମେ ଏତେ କହିବା ନାହିଁ ବିସ୍ତାର ଭାବରେ। ତେଣୁ ସେ ସେଇଥିପାଇଁ ପୁରୁ ବଂଶରେ ଆସୁଛନ୍ତି ଅର୍ଜୁନ, ବା ଏଇ ଯେଉଁ ପାଣ୍ଡବମାନେ କୌରବମାନେ ପୁରୁ ବଂଶରେ ଆସୁଛନ୍ତି, ସେମାନେ ରାଜା ହେଲେ, କ'ଣ ପୃଥିବୀର ସମ୍ରାଟ ହେଲେ ସେମାନେ। କିନ୍ତୁ ମଥୁରାର ରାଜା ଚାହିଁଥିଲେ ଭଗବାନ ପିତା ହିତାପାରିଥାନ୍ତେ, କିନ୍ତୁ ଯେହେତୁ ତାଙ୍କର ଯେଉଁ ଯଯାତି ମହାରାଜଙ୍କ ଅଭିଶାପ ଥିଲା ଯଦୁ ମହାରାଜଙ୍କ ଉପରେ, ସେଥିପାଇଁ ଯଦୁ ଆଉ ରାଜା ହୋଇନଥିଲେ, ପୁରୁ ରାଜା ହୋଇଥିଲେ। ତେଣୁ ଯଦୁ ବଂଶରେ ଆସୁଥିବାରୁ ଭଗବାନ କୃଷ୍ଣ ବଳରାମ, ତେଣୁ ସେମାନେ ଆଉ ରାଜା ହେଲେ ନାହିଁ, ଏଇ ଉଗ୍ରସେନଙ୍କୁ ରାଜା କରାଇଥିଲେ, ଏସବୁ କଥା ରହିଛି। ଯାହା ହେଉ, ଏଇଭଳି ଭାବରେ ଭଗବାନ ବର୍ତ୍ତମାନ ତାଙ୍କର ଉପନୟନ ହେଲା। ଦେବକୀ ବସୁଦେବଙ୍କର ଆମେ ଶୁଣିବା, ଜନ୍ମ ଅଷ୍ଟମୀ ଆସିବ, ଜନ୍ମାଷ୍ଟମୀରେ ବସୁଦେବ ଯେତେବେଳେ ବନ୍ଦୀଶାଳାରେ ଥିଲେ, ତାଙ୍କର ପୁତ୍ର ଜନ୍ମ ହୋଇଥିଲେ, ସେଥିପାଇଁ ସେ ଗାଭୀ ଦାନ କରିଥିଲେ, 10,000 ଗାଭୀ ଦାନ କରିଥିଲେ। ତେଣୁ ଆଜି ଯେତେବେଳେ ପୁତ୍ରଙ୍କୁ ପାଇଲେ, ତେଣୁ ସେ ସବୁ ଦାନ ସେତେବେଳେ ମନରେ କରିଥିଲେ, ଆଜି ସେ ସବୁ ପ୍ରକୃତରେ ମାନେ ଗାଭୀ ଆମେ ସବୁ ଦାନ କଲେ, ବ୍ରହ୍ମମାନଙ୍କୁ ସବୁ ଦାନ କରିଛନ୍ତି। ଏବଂ ତାଙ୍କର ଦ୍ୱିଜାତୀୟ ସଂସ୍କାର ହେଲା, ଉପନୟନ ସଂସ୍କାର ହେଲା। ଉପନୟନ ସଂସ୍କାର ପରେ ସେ ଗଲେ ପାଠ ପଢ଼ିବା ପାଇଁ, 11 ବର୍ଷରେ ଗଲେ ପାଠ ପଢ଼ିବେ। ଭଗବାନଙ୍କର ପାଠ ପଢ଼ିବା ଦରକାର ନାହିଁ, କିନ୍ତୁ ସେ ଆଦର୍ଶ ସ୍ଥାପନ କରୁଛନ୍ତି। ଭଗବାନ ଯଦି କହିବେ ଭଗବାନ ତ ଗୁରୁ ଗ୍ରହଣ କରିନାହାନ୍ତି, ଆମେ କାହିଁକି ଗୁରୁ ଗ୍ରହଣ କରିବା? ଭଗବାନ ନିଜେ ଗୁରୁ ଗ୍ରହଣ କଲେ ଏବଂ କହିଲେ ଅର୍ଜୁନକୁ, ଅର୍ଜୁନ ତୁମେ ମଧ୍ୟ ଗୁରୁ ଗ୍ରହଣ କର। ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ କହିଲେ ତୁମେ ଗୁରୁ ଗ୍ରହଣ କର। ଯଦି ବିଧି ପ୍ରଣିପାଦେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଭଗବାନ ଚତୁର୍ଥ ସ୍କନ୍ଧ ଚଉତିରିଶ ଅଧ୍ୟାୟ ଚତୁର୍ଥ ଭଗବତ ଗୀତାରେ ଚାରି ଚଉତିରିଶରେ ଏସବୁ କହିଛନ୍ତି। ତେଣୁ ଏଇ ପ୍ରଣିପାତ କରି ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କୁ ପ୍ରଣିପାତ କରିବାକୁ ପଡ଼ିବ, ତାଙ୍କୁ ପରିପ୍ରଶ୍ନ କରିବାକୁ ପଡ଼ିବ, ତାଙ୍କୁ ସେବା କରିବାକୁ ପଡ଼ିବ, ତାହେଲେ ଏଇ ଜ୍ଞାନକୁ ବୁଝି ହେବ। ଭଗବାନ ପ୍ରକୃତରେ ଭଗବାନଙ୍କର ଜ୍ଞାନ ଅଭାବ ନାହିଁ। ଭଗବାନ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛନ୍ତି କାହାଠାରୁ ପ୍ରାପ୍ତ ହେଉଛନ୍ତି ତାହା ନୁହଁ, ତାଙ୍କର ସ୍ୱାଭାବିକ, ଆମେ ସେଇଟା ଆଲୋଚନା କରିଥିଲେ ସନ୍ଧ୍ୟାବେଳେ ସନାତନ ଶିକ୍ଷାରେ, ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଭଗବାନଙ୍କ ଯେଉଁ ତିନୋଟି ଶକ୍ତି ରହିଛି, ଜ୍ଞାନ ଶକ୍ତି, ବଳ ଶକ୍ତି ଏବଂ କ୍ରିୟା ଶକ୍ତି, ଏ ସ୍ୱାଭାବିକ। ସେ କେଉଁଠୁ ତପସ୍ୟା କରି ଏଠି ପ୍ରାପ୍ତ ହୋଇନାହାନ୍ତି ବା କେଉଁଠୁ ଧାର ଆଣିକି ପ୍ରାପ୍ତ ହୋଇନାହାନ୍ତି, କେଉଁଠୁ ମାଗିକିରି ଆଣିନାହାନ୍ତି, ଏଇଟା ତାଙ୍କର ନିଜର ରହିଛି ଶକ୍ତି, ସବୁ ରହିଛି ଜ୍ଞାନ ଶକ୍ତି। ଅନ୍ୟପକ୍ଷରେ ଭଗବାନଙ୍କ ଠାରୁ ଜ୍ଞାନ ପାଇ ସମସ୍ତେ ଜ୍ଞାନୀ ହେଉଛନ୍ତି, ଯେତେ ବଡ଼ ନୋବେଲ ପ୍ରାଇଜ୍ ସବୁ ପାଉଛନ୍ତି ସେ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ସେମାନେ ଜାଣିନାହାନ୍ତି ସେ ଜ୍ଞାନ ଭଗବାନ ଦେଇଛନ୍ତି ବୋଲି। ସେମାନେ କାଲି କହନ୍ତି ଆମେ ଗୋଟେ ଇନ୍ସପିରେସନ୍ ପାଇଲୁ, ଯେଉଁ ବୈଜ୍ଞାନିକମାନଙ୍କର ଯେଉଁ ସକ୍ସେସ୍ ରହିଛି, ସେମାନେ କହନ୍ତି 99% ପର୍ସପିରେସନ୍, 1% ଇନ୍ସପିରେସନ୍। ଯେଉଁମାନେ କିଛି କିଛି ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ବୈଜ୍ଞାନିକମାନେ କିଛି ଗବେଷଣା କରିକିରି କିଛି ଉଦ୍ଭାବନ କରିଛନ୍ତି, ସେମାନେ କହନ୍ତି ଆମେ 99 ଭାଗ ଏଇଟାର ଆମର ପରିଶ୍ରମ, କିନ୍ତୁ ଗୋଟେ ଭାଗ ହେଉଛି ଇନ୍ସପିରେସନ୍, ଗୋଟେ ପ୍ରେରଣା ଆସୁଛି। ସେ ପ୍ରେରଣା କେଉଁଠି ଆସୁଛି ସେମାନେ ଜାଣିନାହାନ୍ତି। ଭଗବାନ କହିଛନ୍ତି ସେ ପ୍ରେରଣା ମୋ ଠାରୁ ଆସୁଛି, ମତେ ସ୍ମୃତିର ଜ୍ଞାନମ ଅପହନଞ୍ଚ, ଭଗବାନଙ୍କଠାରୁ ସେ ପ୍ରେରଣା ଆସୁଛି। ତେଣୁ କିନ୍ତୁ ତଥାପି ଭଗବାନ ଆଦର୍ଶ ଦେଖାଇବା ପାଇଁ ଗଲେ ଯେଉଁ ରହିଛି ଉଜ୍ଜୟିନୀ ଗଲେ, ଉଜ୍ଜୟିନୀରେ ଏ ରହୁଛନ୍ତି କିଏ, ଗାନ୍ଧୀପେଣ୍ଟରୁ ଗଲେ ପୁରା ବୃନ୍ଦାବନ, ଆଉ ଇଏ ଯାଉଛନ୍ତି ଭଗବାନ ଯାଉଛନ୍ତି ସାନ୍ଦିପନି ପାଖକୁ, ସାନ୍ଦିପନି ବି ଯାଉଛନ୍ତି ଭଗବାନ ପାଖକୁ। ଯାହା ପ୍ରକୃତରେ ସାନ୍ଦିପନିଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, ସେ ଶିବଜୀଙ୍କ ଭକ୍ତ ଥିଲେ, ତେଣୁ ସେ କାଶୀରେ ରହୁଥିଲେ, କିନ୍ତୁ ଭଗବାନ ଯେଉଁ ଆସିଲେ ତାଙ୍କ ପାଖକୁ ଶିକ୍ଷା କରିକି ସେ ଜାଣିଥିଲେ, ତେଣୁ ସେ ଯାଇକରି ରହିଥିଲେ ଉଜ୍ଜୟିନୀ ରହିଥିଲେ। ଉଜ୍ଜୟିନୀ ବହୁତ ଐତିହାସିକ ସ୍ଥାନ ରହିଛି ଉଜ୍ଜୟିନୀ, ଯେଉଁଠି ବିକ୍ରମାଦିତ୍ୟ ଉପରେ ସିଂହାସନ ରହିଛି, 32 ସିଂହାସନ ବିକ୍ରମାଦିତ୍ୟଙ୍କର, ଯେଉଁଠି ଭଗବାନଙ୍କର ରାଣୀ ମଧ୍ୟ ରହିଛି ଅବନ୍ତୀ କୁହାଯାଏ। ଅବନ୍ତୀରେ ଜଣେ ପ୍ରସିଦ୍ଧ ବ୍ରାହ୍ମଣ ଅଛନ୍ତି, ଯାହାଙ୍କ ବିଷୟରେ 21-26 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ସେ ବ୍ରାହ୍ମଣ ବିଷୟରେ ଅବନ୍ତୀରେ ବହୁତ କଥା ରହିଛି, ଅବନ୍ତୀ ବା ଉଜ୍ଜୟିନୀ ଯାହାକୁ କୁହାଯାଏ। ଉଜ୍ଜୟିନୀ ମଧ୍ୟ ଗୋଟେ ନଦୀ ରହିଛି, ଶିପ୍ରା ନଦୀ, ଯେଉଁ ନଦୀରେ କୁମ୍ଭ ମେଳା ମଧ୍ୟ ହୁଏ। ହଁ, ଅବନ୍ତୀ ରାଜା ସେ ଆସିଥିଲେ ଏଇଠି, ନୀଳାଚଳ ଜଗନ୍ନାଥଙ୍କୁ ସେ ଉଦ୍ଧାର କରି ଜଗନ୍ନାଥଙ୍କୁ ପ୍ରାପ୍ତ ହୋଇଥିଲେ। ଏଇ ଅବନ୍ତୀ ବହୁତ କଥା ରହିଛି, ଅବନ୍ତୀ ରହିଛି, ଅବନ୍ତୀ ଖଣ୍ଡଗିରି ରହିଛି, ଗୋଟେ ସ୍କନ୍ଦ ପୁରାଣରେ ଗୋଟେ ଅବନ୍ତୀ ଖଣ୍ଡଗିରି ରହିଛି, ତେଣୁ ଏ ଅବନ୍ତୀର କଥା ରହିଛି ସବୁ। ତେଣୁ ସେଇଠି ଯାଇକରି ରହିଥିଲେ ସାନ୍ଦିପନି, ତେଣୁ ସାନ୍ଦି ଭଗବାନ ଗଲେ ତାଙ୍କ ପାଇଁ, ଭଗବାନ ପ୍ରକୃତରେ ବ୍ୟାସଦେବ ପାଖକୁ ଯାଇଥାନ୍ତି ପାଠ ପଢ଼ିବା ପାଇଁ ଯାଇପାରିଥାନ୍ତି, ବ୍ୟାସଦେବ ଭଗବାନଙ୍କର ଅବତାର, ସବୁ ଶାସ୍ତ୍ର ରଚନା କଲେ, କିନ୍ତୁ ବ୍ୟାସଦେବ ପାଖକୁ ଯଦି ଯିବେ, ଭଗବାନ ଯିବେ ଆଉ ସିଏ କ'ଣ ତାଙ୍କୁ ପାଠ ପଢ଼େଇବେ? ସେ କହିବେ ପ୍ରଭୁ ଆପଣ ତ ଶିଖାନ୍ତୁ, ଓମ୍ ନମଃ ଭଗବତ ବାସୁଦେବ ତାଙ୍କୁ କହିବେ। ତେଣୁ ଭଗବାନ କୃଷ୍ଣ ବଳରାମ ଗଲେ ସାନ୍ଦିପନି ପାଖକୁ, ଗଲେ ଉଜ୍ଜୟିନୀ ଗଲେ, ଆମେ ଯାଇଥିଲୁ ଉଜ୍ଜୟିନୀ ସାନ୍ଦିପନି ପାଖକୁ, ତାଙ୍କର ଆଶ୍ରମ ରହିଛି, ଆମେ ସେଠି ଶିକ୍ଷା କରି ମଧ୍ୟ ଆସିଛୁ। ଏଇଟା ଥର ରାମନବମୀ ପରେ ଆମେ ଯାଇଥିଲୁ, ମାତାଜୀଙ୍କ ସହିତ ଆମେ ଯାଇଥିଲୁ ଉଜ୍ଜୟିନୀ, ସେଠି ସାନ୍ଦିପନି ମାନେ ଆମକୁ ଶିକ୍ଷା ଦେଇଥିଲେ, ଆଉ ମୁଁ ଶିକ୍ଷା ଗ୍ରହଣ କଲାବେଳେ ମାତାଜୀ ଶୋଇ ପଡ଼ିଥିଲେ, ବୁଲି ମୋର କିନ୍ତୁ ମନେ ଅଛି ସେସବୁ ଯାହା ଶିକ୍ଷା ଦେଇଥିଲେ ସାନ୍ଦିପନି। 64 ଦିନରେ ଭଗବାନ କୃଷ୍ଣ ବଳରାମ 64 ଦିନରେ ସବୁ ଶିକ୍ଷା ପ୍ରାପ୍ତ ହୋଇଗଲେ। କୃଷ୍ଣ ବଳରାମ ଯେତେବେଳେ ଗଲେ ସାନ୍ଦିପନି ପାଖକୁ, ଭଗବାନ ସାନ୍ଦିପନି ମୁନି ଗ୍ରହଣ କଲେ ନାହିଁ ତାଙ୍କୁ, କାରଣ ତୁମେ ରାଜାଙ୍କର ପୁଅ, ତୁମେ କ'ଣ ଏଇଠି ରହିପାରିବ ଆଶ୍ରମରେ? ଏଇ ଯେଉଁ ରହିଛି ଆମର ଯେମିତି ରହିଛି ଆଶ୍ରମ ରହିଛି, ସେଭଳି ଏମିତି ଆଶ୍ରମରେ କ'ଣ ରହିପାରିବ? ଏଠି ତ ଆମର କୋଠାଘର ସବୁ ରହିଛି, ତାଙ୍କର ସେତେବେଳେ ନଥିଲା, ଚାଳଘର ଥିଲା, କ'ଣ ଗ୍ୟାସ୍ ସିଲିଣ୍ଡର ଏଲ୍ ପି ଜି ଗ୍ୟାସ୍ ନଥିଲା, କାଠ ଆଣିଲେ ରୋଷେଇ ହେଉଥିଲା, କାଠ ରୋଷେଇ ହେଉଥିଲା, ଇଲେକ୍ଟ୍ରି ନଥିଲା, କାଠ ଜାଳିକିରି ସେଇ ଲାଇଟ୍ ସବୁ ଚଳୁଥିଲେ। ଏଭଳି ଭାବ ଅବସ୍ଥାରେ ତୁମେ କ'ଣ ରହିପାରିବ ଏଠି? ଜାଣିପାରୁନଥିଲି, ଭାବୁଥିଲି ଇଏ ରହିପାରିବେ ନାହିଁ ରାଜା ବୋଲି। ତେଣୁ କୃଷ୍ଣ ବଳରାମ ବାହାରେ ରହିଲେ, ଆଶ୍ରମ ବାହାରେ ରହିକରି ଭିକ୍ଷା କରି ଆଣି ଦିଅନ୍ତି, ଗୁରୁଦେବଙ୍କୁ ଦିଅନ୍ତି। ତେଣୁ ଗୁରୁଦେବ ସନ୍ଦୀପାନୀ ମୁନି ବହୁତ ପ୍ରୀତ ହୋଇଗଲେ କୃଷ୍ଣ ବଳରାମଙ୍କୁ। ତେଣୁ ସେ ତାଙ୍କୁ ଆଶ୍ରମ ରଖିକି ତାଙ୍କୁ ଶିକ୍ଷା ଦେଲେ। ଶିକ୍ଷା କ'ଣ ଦେବେ? 64 ଦିନରେ 64 କଳା ପ୍ରାପ୍ତ ହୋଇଗଲେ ଭଗବାନ। ଏଭଳି ଶ୍ଳୋକଟି କୁହାଯାଇଛି, ଅହୋରାତ୍ରେ ଚତୁଷ୍ଠ୍ୟା ସଂଯତୁ ତାବତୀ କଳା ଗୁରୁ ଦକ୍ଷିଣା ଚାର୍ଯ୍ୟଂ ଛନ୍ଦୟା ମାସତୁ ନୃପ। ଅହୋରାତ୍ର ଚତୁଷ୍ଠ୍ୟା 64 ଦିନ ରାତ୍ରି ମିଶିକି 64 ଦିନ ରହିଥିଲେ ସେଠି। ତା ଦେହରେ ମଧ୍ୟ ବହୁତ ଲୀଳା ହୋଇଯାଇଛି। ଭଗବାନ କୃଷ୍ଣ ଯାଇଥିଲେ କ'ଣ ସୁଦାମଙ୍କ ସହିତ ଯାଇଥିଲେ, କାଠ ଆଣିବା ପାଇଁ ଯାଇଥିଲେ, ସେ ବହୁତ ଘଟଣା ରହିଛି। ଭଗବାନ ସୁଦାମ ଯେତେବେଳେ ଯିବେ 10ସ୍କନ୍ଧ 80 ଅଧ୍ୟାୟରେ 81 ଅଧ୍ୟାୟରେ ସେ ବର୍ଣ୍ଣନା କରିବେ। ଭଗବାନ ତୁମେ ମନେ ପକାଇବେ, ସୁଦାମ ତୁମେ ମନେ ଅଛି ନା କ'ଣ ସଖା, ନା ଆମେ ଯେତେବେଳେ ଗୁରୁ ଆଶ୍ରମରେ ଥିଲେ ଆମକୁ ମାଆ ପଠାଇଥିଲେ, ଗୁରୁମା ପଠାଇଥିଲେ, ଯାଅ କାଠ ଆଣିବ, କାଠ ସରିଯାଇଛି, ଆମେ ଯାଇଥିଲୁ କାଠ ଆଣିବା ପାଇଁ, ତେଣୁ କାଠ ଯଦି ଯୋଗାଡ଼ କରି ଆସୁଛେ, ସେଦିନ ରାତିରେ ବର୍ଷା ହେଲା ମନେ ଅଛି ନା? ମନେ ଅଛି ନା? ଆମେ ଥରୁଥିଲେ, ରାତିରେ ରହିଗଲେ ବାଟ ଜଣାପଡ଼ିଲାନି, ସବୁ ଜଳମଗ୍ନ ହୋଇଗଲା। 10ସ୍କନ୍ଧ 80 ଅଧ୍ୟାୟରେ ବର୍ଣ୍ଣନା କରାଯିବ, 81 ଅଧ୍ୟାୟରେ। ତେଣୁ ଆମେ ଆସିପାରିଲେଣି। ତା ପରଦିନ ସକାଳେ ଗୁରୁ ଆସି ପହଞ୍ଚିଗଲେ, ସନ୍ଦୀପନୀ ଆସି ପହଞ୍ଚିଗଲେ, ଆମକୁ ଦେଖି କୁଣ୍ଡେଇ ପକାଇଲେ, ତୁମେ ପ୍ରକୃତ ଶିଷ୍ୟ, ଆମକୁ ଆଶୀର୍ବାଦ ଦେଇଥିଲେ, ତୁମେ ମୋର ପ୍ରକୃତ ଶିଷ୍ୟ, ତୁମର ଯାହା ମୁଁ ସବୁ ପଢ଼େଇ ଅଧ୍ୟୟନ କର ତୁମେ ପଢ଼େଇଲି ସବୁ ମନେ ରଖିବ, ଭୁଲିବ ନାହିଁ, ଶିକ୍ଷା ଆଶୀର୍ବାଦ ଦେଲେ। ଏସବୁ କଥା ରହିଛି, ବହୁତ କଥା ରହିଛି। ତେଣୁ ଏଇଭଳି ଭାବରେ 64 ଦିନରେ ଭଗବାନ ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ। ଅହୋରାତ୍ର ଚତୁଷ୍ଠ୍ୟା ସଂଯତୁ ତାବତୀ କଳା, ଯେତେ କଳା ରହିଛି, ସବୁ କଳାର ଗୁରୁ ହେଉଛନ୍ତି ଭଗବାନ, ମୂଳ ଗୁରୁ ହେଉଛନ୍ତି ସେୟା। ବସୁଦେବଂ ସୁତଂ ଦେବଂ କଂସ ଚାଣୁରମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁ। ତେଣୁ କୃଷ୍ଣ ହେଉଛନ୍ତି ଜଗଦ୍ଗୁରୁ, କିନ୍ତୁ ଜଗଦ୍ଗୁରୁ ମଧ୍ୟ ଗୁରୁ ଗ୍ରହଣ କରୁଛନ୍ତି। ତେଣୁ ବିଶେଷ ଭାବରେ ଆମର ଭାଗବତ କ୍ଲାସ୍କୁ ଆମେ ଭକ୍ତ ଅବିନାଶକୁ ସ୍ୱାଗତ କରିବା। ସେ ଆମକୁ କୃପା କରି ଆମ ପାଖରୁ ଶିକ୍ଷା ନେବା ପାଇଁ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଭଗବାନ କଥା ଶୁଣିବା ପାଇଁ ତାଙ୍କର ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ତାଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ, ଧନ୍ୟବାଦ ଅର୍ପଣ କରୁଛୁ ତାଙ୍କୁ। ତେଣୁ ଏଇ 64 ଦିନରେ 64 କଳା ସେ ହାସଲ କରିଦେଲେ। ଏଇ 64 କଳା ବିଷୟରେ ଆପଣ ଦେଖିବେ, ଭଗବାନ ଯେଉଁ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ସେଇଥିରେ ପ୍ରଭୁପାଦ ମହାରାଜ ଲେଖିଛନ୍ତି, ସେ 64 କଳା ଲେଖିଛନ୍ତି। ଭାଗବତରେ କୌଣସି ଟୀକାକାରମାନେ ଦେଇନାହାନ୍ତି ସେ 64 କଳା କ'ଣ, କିନ୍ତୁ ସେ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ବହିରେ ସେଟା ରଚନା ପ୍ରଭୁପାଦ ମହାରାଜ ଲେଖିଛନ୍ତି କ'ଣ ସେ 64 କଳା। ତେଣୁ ଏଇଭଳି ଭାବରେ ତାବତୀ କଳା ସବୁକିଛି ସବୁ ଶିକ୍ଷା କରିଦେଲେ। 64 କଳା ଶୈବତନ୍ତ୍ରେ, ଏଇଟା ପ୍ରୋକ୍ତା ଶ୍ରୀଧର ସ୍ୱାମୀ କହୁଛନ୍ତି, ଶିବତନ୍ତ୍ରରେ ଏଇ 64 କଳା ବର୍ଣ୍ଣନା କରାଯାଇ ପ୍ରଭୁପାଦ ମହାରାଜ ସେଇଟା ଆଣିକି ରଚନା କରିଛନ୍ତି, ସେଥିରେ ଲେଖିଛନ୍ତି ତାଙ୍କ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣରେ। ତେଣୁ ଗୁରୁ ଦକ୍ଷିଣା ଚାର୍ଯ୍ୟଂ, ଗୁରୁଙ୍କୁ ଦକ୍ଷିଣା ପ୍ରଦାନ କରି ପଚାରିଲେ, ଗୁରୁ ଯେତେବେଳେ ଯିବେ ଭଗବାନ ପ୍ରୀତ ହୋଇଗଲେ, କହିଲେ ସନ୍ଦୀପନୀ ମୁନି କହିଲେ ମୁଁ ତୁମ ଉପରେ ପ୍ରୀତ ହୋଇଯାଇ ତୁମେ ବର୍ତ୍ତମାନ ଶିକ୍ଷା କରିଦେଲେ, ସବୁ ଗୋଟେ ଥର କହିଲେ ସେ ମନେ ରଖିଦେଲେ ଆଉ, ଆମେ ଲକ୍ଷ ଥର କହିଲେ ମଧ୍ୟ ଆମର ମନେ ରହୁ ନାହିଁ, ଗୋଟିଏ ଥର ଯାହା କହିଲେ ସବୁ ମନେ ରଖିଦେଲେ। ପଚାରିଲେ କୁହ କ'ଣ ସବୁ ଶିକ୍ଷା କଲେ, ନର ନରୁ ନରା ନର ନର ରାଧା ନରେ ଇତ୍ୟାଦି ସବୁ ପ୍ରକାର କହିଦେଲେ, ସବୁ ଯେତେ ଶିଖିଥିଲେ ସବୁ କହିଦେଲେ, ଗୋଟିଏ ଥର ଶୁଣିକିରି ସବୁ ମନେ ରଖିଦେଇଛନ୍ତି। ତେଣୁ ଭଗବାନ ସନ୍ଦୀପନୀ କହିଲେ କୃଷ୍ଣ ବଳରାମ ତୁମ ଶିକ୍ଷା ସମାପ୍ତ ହୋଇଗଲା, ତୁମେ ବର୍ତ୍ତମାନ ଯାଇପାର ଦ୍ୱାରକା କ'ଣ ମଥୁରାକୁ ତୁମେ ଫେରିଯାଅ। କହିଲେ ଗୁରୁଦେବ ଆମେ କ'ଣ ଦକ୍ଷିଣା ଦେବୁ? ନା ଦକ୍ଷିଣା ତୁମେ କ'ଣ ଦେବ, ମୁଁ ତୁମ ଉପରେ ପ୍ରୀତ ହୋଇଯାଇଛି, ସେତିକି ମୋର ଦକ୍ଷିଣା ଆଉ କିଛି ଦେବା ଦରକାର ନାହିଁ। ତଥାପି କିଛି ଗୁରୁ ଆମେ ଦକ୍ଷିଣା ଦେବୁ, ଆପଣ ଆମକୁ ଶିକ୍ଷା ଦେଲେ କିଛି ଦକ୍ଷିଣା ଦେବା, ଏ ଦେଖା ଶିକ୍ଷା ଦେଉଛନ୍ତି, ଆମେ ଯେଉଁ ଶିକ୍ଷା ନେବା ଆମେ ଦକ୍ଷିଣା ଦେବାକୁ ପଡ଼ିବ ନା, ଆଉ ଖାଲି ମାଗଣା ଶିକ୍ଷା ନେଇଛେ, ଦକ୍ଷିଣା ଦେବାକୁ ପଡ଼ିବ, ଭଗବାନ ଶିକ୍ଷା ଦେଉଛନ୍ତି। ତେଣୁ ଯେତେବେଳେ ବାଧ୍ୟ କଲେ ମୁଁ କହିଲେ ସନ୍ଦୀପିନୀ କହିଲେ ଠିକ୍ ଅଛି ମୋର ପତ୍ନୀଙ୍କ ସହିତ କଥା ହେଇକି ମୁଁ କହିବି କ'ଣ ଦକ୍ଷିଣା ନେବା ମୋର ତ କିଛି ଦରକାର ନାହିଁ ଯଦି ପତ୍ନୀ କିଛି ଚାହିଁବେ ଗୁରୁମା ସିଏ ଯଦି ତାଙ୍କର କିଛି ଦରକାର ଅଛି ଯାଇ କହି ପଚାରିବି ତେଣୁ ତାଙ୍କୁ ପଚାରିଲେ ଗୁରୁମା ଜାଣିଛନ୍ତି ତାଙ୍କୁ ଭଗବାନ ସେ ଚାହିଁଥିଲେ ଯେତେବେଳେ ଗୁରୁମା ପଠାଇଥିଲେ ଯାଅ କାଠ ଆଣିବ କୃଷ୍ଣ ସୁଦାମାଙ୍କୁ ପଠାଇଥିଲେ କୃଷ୍ଣ ସୁଦାମା ଯଦି ଯାଇଥିଲେ ସେ ଚାହିଁଥିଲେ ଭଗବାନ ସିଏ ସେ ଚାହିଁଥିଲେ ଟ୍ରକ୍ର କାଠ ଆସି ଗଦା ହେଇଯାଇଥାନ୍ତା କାଠ ଆଣିବା ପାଇଁ ଦରକାର ନାହିଁ ସଂକଳ୍ପ ମାତ୍ର ସ୍ୱାଭାବିକ ଜ୍ଞାନ ଗୁଣ କ୍ରିୟାତ ଭଗବାନ ସବୁ ସ୍ୱାଭାବିକ ସ୍ୱାଭାବିକ ଭାବରେ ଯାହା ଚାହିଁବେ ସତ୍ୟ ସଂକଳ୍ପ ସିଏ ଯାହା ଚିନ୍ତା କରିବେ ସବୁ ହେଇଯିବ କିନ୍ତୁ ଭଗବାନ ଆଦର୍ଶ ଛାତ୍ରର ଶିକ୍ଷା ଦେଉଛନ୍ତି ନିଜେ ଗଲେ କାଠ ଆଣିବା ପାଇଁ ଗଲେ ଏସବୁ ଶିକ୍ଷା ଦେଇଛନ୍ତି ଯାହା ହଉ ମା ଗୁରୁମା ଜାଣିଲେ ଏ ସାଧାରଣ ବ୍ୟକ୍ତି ନୁହନ୍ତି ଏସବୁ ଭଗବାନ ଗୁରୁଙ୍କଠୁ ସ୍ୱାମୀଙ୍କଠୁ ମଧ୍ୟ ଶୁଣିଛନ୍ତି ଏ ସାଧାରଣ ବ୍ୟକ୍ତି ନୁହନ୍ତି ତେଣୁ ସେ କହିଲେ ତାଙ୍କୁ ଅସାଧାରଣ ଦକ୍ଷିଣା ମାଗିବା ନା କ'ଣ ଅସାଧାରଣ ଦକ୍ଷିଣା ନା ଆମର ଯେଉଁ ପୁତ୍ର ମୃତ୍ୟୁବରଣ କରିଥିଲା ପ୍ରଭାସ କ୍ଷେତ୍ରରେ ତାଙ୍କୁ କହିବା ସେ ଆମକୁ ଫେରାଇଦେବେ ପ୍ରଭାସ କ୍ଷେତ୍ରରେ ଯେଉଁ ମୃତ୍ୟୁବରଣ କରିଥିଲା ପୁଅ ତାଙ୍କୁ ଫେରାଇ ଦିଅନ୍ତୁ ତେଣୁ ସଞ୍ଜୀବନୀ କହିଲେ ଯେ ଆମେ ଚାହୁଁଛୁ ଆମର ପୁତ୍ରଙ୍କୁ ତୁମେ ଫେରାଇ ଦିଅ ମୃତ୍ୟୁ ମୃତ ପୁତ୍ରକୁ ଫେରାଇ ଦିଅ ମୃତ ପୁତ୍ର ଭଗବାନଙ୍କର କହି ବାତ ନାହିଁ ଭଗବାନ ପାଇଁ କିଛି ବଡ଼ କଥା ନୁହଁ ଭଗବାନ ସବୁକିଛି କରିପାରିବେ କର୍ତ୍ତୁମ ଅକର୍ତ୍ତୁମ ସର୍ବଦା କର୍ତ୍ତୁମ ସମର୍ଥ ସବୁକିଛି କରିପାରିବେ ରାତାରାତି ବିଲ୍ଡିଂ ବଢ଼େଇ ବନେଇଦେବେ ଖାଲି ଛୋଟିଆ ବିଲ୍ଡିଂ ନୁହଁ 108 ମହଲ ବନେଇଦେବେ ରାତାରାତି ସବୁ ହେଇଯିବ ଆହୁରି ଅନେକ ମହଲ ବନା ହେଇଯିବ ରାତାରାତି ସବୁ ହେଇଯିବ ତେଣୁ ଭଗବାନ ଗଲେ କୃଷ୍ଣ ବଳରାମ ଗଲେ କେଉଁଠି ଗଲେ ପ୍ରଭାସ କ୍ଷେତ୍ରରେ ଯାଇଥିଲେ ବୋଲି କହିଲେ ତେଣୁ ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ ଏ ପ୍ରଭାସ କ୍ଷେତ୍ରରେ ଯାଦବମାନେ ସବୁ ଧ୍ୱଂସ ହେଇଛନ୍ତି ପ୍ରଭାସ କ୍ଷେତ୍ର ଆମେ ଯାଇଥିଲୁ ପ୍ରଭାସ କ୍ଷେତ୍ରରେ ଗୋଟେ ରହିଛି ଅଶ୍ୱତ୍ଥ ବୃକ୍ଷ ସେଇଠି ଭଗବାନ ଜ୍ଞାନ ଦେଇଛନ୍ତି କାହାକୁ ଉଦ୍ଧବଙ୍କୁ ଜ୍ଞାନ ଦେଇଛନ୍ତି ସେ ଅଶ୍ୱତ୍ଥ ବୃକ୍ଷ ରହିଛି ତେଣୁ ସେଇ ପ୍ରଭାସ କ୍ଷେତ୍ରକୁ ଗଲେ ସୋମନାଥ ମନ୍ଦିର ନିକଟରେ ସେଇଟା ରହିଛି ପ୍ରଭାସ କ୍ଷେତ୍ର ସମୁଦ୍ର ରହିଛି ସେ ହେଉଛି ଆରବ ସାଗର ସମୁଦ୍ର ତେଣୁ ଆରବ ସେ ସମୁଦ୍ରକୁ ଯାଇ ସମୁଦ୍ର ବରୁଣଦେବଙ୍କୁ କହିଲେ ଆଜ୍ଞା ଦେଲେ ବରୁଣଦେବ ଧୃତଚସ୍ତ ହେଇ ପ୍ରଭୁଙ୍କ ସାମ୍ନାରେ ପ୍ରଣାମ କଲେ ଆ ପୂର୍ବରୁ 28 ଅଧ୍ୟାୟରେ ଭଗବାନ ଯାଇଥିଲେ ବଳରାମ ବରୁଣଙ୍କ ପାଖକୁ ସେଠି ସେ ପୂଜା କରିଥିଲେ ତେଣୁ ଭଗବାନ ଆସି ପହଞ୍ଚୁ ପହଞ୍ଚୁ ସେ ଆସି ହାଜର ହେଇଗଲେ ବରୁଣଦେବ ଆସି ପ୍ରଣାମ କରିକି କହିଲେ ପ୍ରଭୁ କ'ଣ ଆମେ ସେବା କରିବୁ ନା ଆମ ଗୁରୁପୁତ୍ରଙ୍କୁ ଫେରାଇ ଦିଅ ନା ପ୍ରଭୁ ମୁଁ ଜାଣିନି କିନ୍ତୁ ମୋ ଜଳ ଭିତରେ ଗୋଟେ ଅସୁର ରହିଛି କିଏ ପାଞ୍ଚଜନ୍ୟ ଅସୁର ରହିଛି ସେ ଅସୁର ନେଇଥାଇ ପାରେ ତେଣୁ ଭଗବାନ ପ୍ରବେଶ କଲେ ବଳରାମ ରହିଲେ ଜଳ ତଟରେ ବଳରାମ ପ୍ରବେଶ ଭଗବାନ କୃଷ୍ଣ ପ୍ରବେଶ କଲେ ଏଇଟା ମୁଁ ଲେଖିନି କି ଠିକ୍ ଅଛି ହଁ ଯାହା ହଉ ବଳରାମ କୃଷ୍ଣ ପ୍ରବେଶ କଲେ ସେ ଯେଉଁ ରହିଛି ଶଙ୍ଖ ପାଞ୍ଚଜଣ ଶଙ୍ଖ ତାକୁ ହତ୍ୟା କଲେ ହତ୍ୟା କରି ଦେଖିଲେ ତା ଭିତରେ ନାହାନ୍ତି ଗୁରୁପୁତ୍ର ନାହାନ୍ତି ତେଣୁ ସେ ପାଞ୍ଚଜଣ ଶଙ୍ଖ କିନ୍ତୁ ଭଗବାନଙ୍କ ନିତ୍ୟ ଶଙ୍ଖ ଭଗବାନଙ୍କ ସବୁକିଛିର ଯେଉଁ ଅସ୍ତ୍ର ରହିଛି ଆୟୁଧ ରହିଛି ବସ୍ତ୍ର ରହିଛି ଯାହା ରହିଛି ଭଗବାନ ପରିଧାନ କରି ତାଙ୍କର ନାମ ରହିଛି ସବୁକିଛିର ନାମ ରହିଛି ଭଗବାନଙ୍କ ଶଙ୍ଖର ନାମ ହେଉଛି କ'ଣ ପାଞ୍ଚଜନ୍ୟ ପାଞ୍ଚଜନ୍ୟ ଋଷିକେଶମ ଦେବଦତ୍ତମ ଧନଞ୍ଜୟ ପୌଣ୍ଡୁରଙ୍ଗ ଦଧମ ମହାଶଖ ଭୀମ କର୍ମା ବୃକୋଦର ଭଗବାନ ଗଦାର ନାମ କୌମଦକୀ ଭଗବାନଙ୍କର ଚକ୍ରର ନାମ ସୁଦର୍ଶନ ଏଇଭଳି ଭାବରେ ସବୁ କିଛି ଭଗବାନଙ୍କର ପାରପୁନିଲା ଯାହା ସବୁ ଅଛି ସବୁ କିଛି ନାମ ରହିଛି ରୂପ ଗୋସ୍ୱାମୀ ତାଙ୍କର ବର୍ଣ୍ଣନା କରିଛନ୍ତି ସେସବୁ ତେଣୁ ଭଗବାନ ଯେତେବେଳେ ଦେଖିଲେ ସେଇ ପାଞ୍ଚଜଣ ପ୍ରକୃତରେ ଭଗବାନଙ୍କ ସେ ଶଙ୍ଖ ଭଗବାନ ଶଙ୍ଖ ମଝିରେ ଗୋଟେ ଲୀଳା ହେଇଥିଲା ଯେଉଁଥିପାଇଁ ଏ ପାଞ୍ଚଜଣ୍ୟ ଏଇଟା ମୁଁ ଲେଖିନି ନା ଲେଖିନି ସେଇଟାକୁ ପାଞ୍ଚଜଣ ବର୍ଣ୍ଣନା କରାଯାଇଛି ସିଏ ଭଗବାନଙ୍କର ଯେମିତି ମୁଁ ବେଣୁ ଗୋପୀମାନେ ସବୁବେଳେ ବେଣୁ ଉପରେ ଈର୍ଷା କରୁଥିଲେ ସେଇଭଳିଆ ଲକ୍ଷ୍ମୀଦେବୀ ମଧ୍ୟ ପାଞ୍ଚଜଣକୁ ତାଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିଲେ କାରଣ ପାଞ୍ଚଜଣ ସବୁବେଳେ ଭଗବାନଙ୍କ ମୁଖରେ ଲାଗିକି ରହିଥିବେ ଭଗବାନ ଶଙ୍ଖଧ୍ୱନି ଦେଉଥିବେ ତେଣୁ ଲକ୍ଷ୍ମୀଦେବୀ କ୍ରୋଧ ପ୍ରକାଶ କରି କହିଲେ ତୁମେ ଅସୁର ହେଇଯା ତେଣୁ ଆଜି ସେ ଅସୁର ହେଇଯାଇଥିଲେ ତେଣୁ ଭଗବାନ ଯେତେବେଳେ ପାଞ୍ଚଜଣଙ୍କୁ ହତ୍ୟା କଲେ ସେତେବେଳେ ସେ ପୁଣି ତାଙ୍କର ସ୍ଥିତି ଫେରିପାରିଲେ ସୂକ୍ଷ୍ମ ରୂପରେ ଶଙ୍ଖ ରୂପରେ ଭଗବାନଙ୍କ ହାତରେ ରହିଲେ ସେ ଶଙ୍ଖ ରୂପରେ। ଏଇ ଶଙ୍ଖଚକ୍ର ଗଦା ପଦ୍ମ ଆମେ ଆଲୋଚନା କରୁଥିଲୁ ସନ୍ଧ୍ୟାବେଳେ ରାତିରେ, ଶଙ୍ଖଚକ୍ର ଗଦା ପଦ୍ମ ନେଇକି ଭଗବାନଙ୍କ ବିଭିନ୍ନ ନାମ ରହିଛି, କେଶବ ନାରାୟଣ ମାଧବ ଗୋବିନ୍ଦ ଇତ୍ୟାଦି ମଧୁସୂଦନ ଇତ୍ୟାଦି ଯେତେ ନାମ ସବୁ ରହିଛି, ଏଇ ଶଙ୍ଖଚକ୍ର ଗଦା ପଦ୍ମ କେଉଁ ହାତରେ କ'ଣ ରହିଲେ ତାଙ୍କର କ'ଣ ନାମ ଦିଆଯିବ ଏସବୁ ରହିଛି। ମହାପୁରୁ ଶିକ୍ଷା ଦେଉଛନ୍ତି ସନାତନ ଗୋସ୍ୱାମୀଙ୍କୁ, ଏଇ ଶଙ୍ଖକୁ ଧାରଣ କଲେ। ତେଣୁ ପୁଣି ଫେରି ଆସିଲେ, ବଳରାମ ସହିତ ଯାଇ ପହଞ୍ଚିଲେ ସଞ୍ଜୀବନୀପୁରୀ ଯମରାଜ ପାଖରେ ପହଞ୍ଚିଗଲେ, ଯମରାଜ ପାଖରେ ପହଞ୍ଚିଗଲେ ପଞ୍ଚଜନ ପଞ୍ଚଜନ ଶଙ୍ଖ ନାଦ କଲେ। ତେଣୁ ଯମରାଜ ଜଣେ ସାଧାରଣ ବ୍ୟକ୍ତି ନୁହେଁ, ସେ ହେଉଛନ୍ତି ମହାଜନ, ସ୍ୱୟଂଭୁ ନାରଦ ଶମ୍ଭୁ କୁମାର ଏମାନେ ସବୁ ଷଷ୍ଠ ସ୍କନ୍ଧ ଆମେ ଆଲୋଚନା କରିବା ଆସିଯିବ ଆଜି ସନ୍ଧ୍ୟାବେଳେ କଥା, ମହାଜନ କଥା ଆସିଯିବ, ଯମରାଜ କଥା ଆସିବ, ଅଜାମିଳ ପ୍ରସଙ୍ଗରେ ଆସିବ, ତିନି ଦିନରେ ଆମେ କଥା କହିବା, ତିନିଟି ଅଧ୍ୟାୟ ରହିଛନ୍ତି। ତେଣୁ ଯମରାଜ ଆସି ପହଞ୍ଚିଗଲେ, ପ୍ରାର୍ଥନା କଲେ, ମଦ୍ ଭୟାତ୍ ବାଦି ବାତ ଏମ୍ ସୂର୍ଯ୍ୟ ସ୍ଥପତି ମଦ୍ ଭୟାତ୍ ବର୍ଷୀନ୍ଦ୍ର ଧର୍ତ୍ତି ଅଗ୍ନି ମୃତ୍ୟୁ ସ୍ତରତି ମଦ୍ ଭୟାତ୍, ମୃତ୍ୟୁ ମଧ୍ୟ ଭଗବାନ ଭୟରେ କାର୍ଯ୍ୟ କରନ୍ତି, ଯିଏ ସମସ୍ତଙ୍କୁ ମୃତ୍ୟୁ ପ୍ରଦାନ କରନ୍ତି ସିଏ ମୃତ୍ୟୁକର ମୃତ୍ୟୁ ଭଗବାନ, ସେ ଅମୃତ ପ୍ରଦାନ କରେ ସମସ୍ତଙ୍କୁ, ଯେ ଭଗବାନ ଏକାଧାରେ ମୃତ୍ୟୁ ଏବଂ ଅମୃତ। ଭଗବତ ଗୀତା ନବମ ଅଧ୍ୟାୟରେ କ'ଣ କହିଲେ ସେସବୁଟି, ତପାମି ହମ୍ ହମ୍ ବର୍ଷମ ନିଗୃହାମି ଉତ୍ସାଞ୍ଚ ଅମୃତଂ ଚ ମୃତ୍ୟୁଶ୍ଚ, ଭଗବାନ ଏକାଧାରେ ଅମୃତ ପୁଣି ମୃତ ମଧ୍ୟ, ଯେଉଁମାନେ ଭଗବାନ ଶରଣ ନ ଯିବେ ତାଙ୍କୁ ଭଗବାନ ତାଙ୍କୁ ବିନାଶ କରିଦେବେ, ଯେଉଁମାନେ ଭଗବାନ ଶରଣ ଯିବେ ତାଙ୍କୁ କ'ଣ କରିବେ ଅବିନାଶ କରିଦେବେ, ତାଙ୍କୁ ଅମୃତତ୍ୱ ପ୍ରଦାନ କରିବେ। ତେଣୁ ମୃତ ବ୍ୟକ୍ତି ମଧ୍ୟ ସେ ଯାହାର ବିନାଶ ହେଇଯାଏ ତାକୁ ମଧ୍ୟ ଅବିନାଶ କରିଦେବେ। ତେଣୁ ଭଗବାନ ଯମରାଜ ଯମରାଜ ପଚାରିଲେ, ପ୍ରଭୁ ମୁଁ ଆପଣ କ'ଣ ସେବା କରିବି, ନା କୌଣସି ତୁମେ ଚିନ୍ତା କରିବା ଦରକାର ନାହିଁ, ତୁମର ଯେଉଁ ନିୟମ ରହିଛି ଏଠି ଲାଗୁ ହେବ ନାହିଁ, ଲାଗୁ କରିବ ନାହିଁ, ମୋର ଗୁରୁଙ୍କ ପୁତ୍ରଙ୍କୁ ଫେରାଇ ଦିଅ। ଗୁରୁପୁତ୍ର କେବେଠୁ ମୃତ୍ୟୁବରଣ କଲେଣି, ଆମେ ଏ କଥାଟି ଥରେ କହିଥିଲୁ କେଉଁ ପ୍ରସଙ୍ଗରେ, ଏ ଭାଗବତ ଆଚାର୍ଯ୍ୟ ଟୀକାରେ କହିଛନ୍ତି ଗୁରୁପୁତ୍ର କେବେଠୁ ମୃତ୍ୟୁବରଣ କଲେଣି, କିନ୍ତୁ ଯମରାଜ ଯେଉଁ ତାଙ୍କୁ ଫେରାଇଲେ କେଉଁ ଅବସ୍ଥାରେ ଫେରାଇଲେ, ଆ ଭିତରେ ବହୁତ ବର୍ଷ ବିତିଗଲାଣି, କେଉଁ ଅବସ୍ଥାରେ ଫେରାଇଲେ ଯମରାଜ, ଆମେ ଥରେ କହିଥିଲେ କାହାର ମନେ ଅଛି, ଏଇ ରଘୁନନ୍ଦନ ଧାମରେ କହିଥିଲୁ ଆମେ, ନା ଆଉ କେଉଁଠି କହିଥିଲୁ, ଆମେ ତ ସବୁଠି କଥା କହୁଛୁ, ୱାର୍ଲଡ ସାରା କଥା କହୁଛୁ, କେଉଁଠି ଯେଉଁ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ ସେହି ଅବସ୍ଥାରେ ଯମରାଜ ଦେଲେ, ଯେଉଁ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ ଛୋଟ ପିଲା ଥିଲେ ସେହି ଅବସ୍ଥାରେ ମୃତ୍ୟୁବରଣ କରିଥିଲେ, ସେହି ଛୋଟ ପିଲାବେଳେ ଉପରେ ଦେଲେ ସିଏ, ଇଏ ଯମରାଜଙ୍କ ମଧ୍ୟ ସେଇଭଳିଆର ଶକ୍ତି ରହିଛି ଫେରାଇଲେ। ତେଣୁ କୃଷ୍ଣ ବଳରାମ ଆଣିକିରି ପୁତ୍ରକୁ ଆଣିକି ଆସିଲେ, ଦେଲେ ଗୁରୁଦେବଙ୍କୁ ପ୍ରଦାନ କଲେ, ଗୁରୁମାଙ୍କର କେତେ ଆନନ୍ଦ ନ ହୋଇଥିବ, ଚିନ୍ତା କର ଦେବକୀ କହିବେ ଏ ଦଶମ ସ୍କନ୍ଧ ଆମେ ଯେତେ ଆଲୋଚନା କରିପାରିବୁନି ଆସନ୍ତାକାଲି ଶେଷ ହୋଇଯିବ, ତେଣୁ ଆଜି ଅନ୍ତପକ୍ଷେ ଆମେ ବଳରାମକୁ ବିବାହ କରି ଛାଡ଼ିବା, ଆଜି ବିବାହ ପରର କାର୍ଯ୍ୟକ୍ରମ ସବୁ ପୁଣି କେତେବେଳେ ଯଦି ସୁବିଧା ହେବ କହିବା, ଆଠ ଦିନର କଥା, ବଳରାମକୁ ବିବାହ କରିଦେବା ଆଜି ତାଙ୍କୁ ବଳରାମ, କାରଣ ତାପରେ କୃଷ୍ଣଙ୍କର ବିବାହ ଚାଲିବ 16108 1 2 3 4 5 6 7 8 ବିବାହ ହେବ। ତେଣୁ ବଳରାମ କହିଲେ ମୁଁ ବଡ଼ ଭାଇ ମୋତେ ଆଗେ ବିବାହ କର, ତାପରେ ତୁମ ବିବାହ ହେବ। ବଳରାମଙ୍କୁ ବିବାହ କରି ତାପରେ କୃଷ୍ଣଙ୍କୁ ବିବାହ କରିବା କଥା, ଆମର କୃଷ୍ଣ ବିବାହ କଥା ନାହିଁ, ପ୍ରସଙ୍ଗ ନାହିଁ। ତେଣୁ ଇଏ 50-51 ଅଧ୍ୟାୟ ପର୍ଯ୍ୟନ୍ତ ଚାଲିବ ଭଗବାନଙ୍କ ବିବାହ ଲୀଳା ଆସିବ ସେହି ସମୟରେ, ଅତ୍ୟପକ୍ଷେ ସେହି ଯାଏ କହିବା ଭାଗବତଙ୍କର 90 ଅଧ୍ୟାୟରୁ ଅତ୍ୟପକ୍ଷେ ଅଧା କଭର କରିବା ଏଇ 8 ଦିନରେ, ଆମେ ଭାବୁଛୁ କିଛି କହିପାରିବାନି ବୋଲି, କିନ୍ତୁ ବଳରାମ ବଳରୁ ବଳରାମ କୃପାରୁ ଆଜି ଆମେ ଯେଉଁ କହିଥିଲୁ ପ୍ରଥମେ ଦେଇଥିଲୁ ହେଡ଼ଲାଇନ୍, ବର୍ତ୍ତମାନ ବିସ୍ତାର ହେଉଛି, ବିସ୍ତାର ହୋଇପାରିବ ନାହିଁ, ଅନ୍ତିମରେ ସେଇ ହେଡ଼ଲାଇନ୍ କହିକି ଆମେ କଥାକୁ ବିଶ୍ରାମ ଦେବା ଆସନ୍ତାକାଲି ବଳରାମ କଥା। ତେଣୁ କୃଷ୍ଣ ବଳରାମ ଏଇ ପୁତ୍ରକୁ ଆଣିକି ଆସୁଛନ୍ତି, ଯେଉଁ ସମୟ ଯେଉଁ ଅବସ୍ଥାରେ ସେ ମୃତ୍ୟୁବରଣ କରନ୍ତି ସେହି ଅବସ୍ଥା ସେହି ସେତିକି ବୟସର ପୁତ୍ରକୁ ଆଣିକି ଆସିଲେ ମାଆଙ୍କର କେତେ ଆନନ୍ଦ ନ ହେବ, ଏକଥା ଯେତେବେଳେ ଜାଣିବେ ଦଶମ ସ୍କନ୍ଧ 85 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଦେବକୁ କହିବେ ମୋର ପୁତ୍ରମାନଙ୍କୁ ଆଣ, ତୁମେ ତୁମ ଗୁରୁମାଙ୍କର ପୁତ୍ରକୁ ଦେଲ ମୋ ପୁତ୍ରମାନଙ୍କୁ ଦିଅ। ଦଶମ ସ୍କନ୍ଧ 84 ଅଧ୍ୟାୟରେ ଯେତେବେଳେ ଭଗବାନ
କୁରୁକ୍ଷେତ୍ରରେ ସମସ୍ତ ମୁନି ମୁନି ଋଷିମାନ କଥା କହୁଥିବେ, ନିଜର ହେଇଛି ଦେବକୁ କହିବେ ମୋର ପୁତ୍ରକୁ ଦିଅ ତୁମେ ଭଗବାନ, ତେଣୁ ସେ ଯାଇକରି ଆଣିବେ, ସେ ସୁତଳ ଲୋକରୁ ଆଣିବେ, ସେଇଟା ସୁତଳ ଲୋକରେ ବଳି ମହାରାଜ ତାଙ୍କର ପାଖରୁ ଆଣିବେ। ଏ ଛଅ ପୁତ୍ର ଯେଉଁ ଛଅ ପୁତ୍ର ମୃତ୍ୟୁବରଣ କରିଥିଲେ, ଏ ଦଶମ ସ୍କନ୍ଦ ପଞ୍ଚାଶ ଅଧ୍ୟାୟରେ ତାଙ୍କ କଥା ଆସିବ। ଯାହା ହଉ, ଭଗବାନ ଏଇଭଳି ଭାବରେ କାର୍ଯ୍ୟ କରିପାରନ୍ତି। ତେଣୁ ଭଗବାନ ଯେତେବେଳେ ଆଣି ପ୍ରଦାନ କଲେ, ତାଙ୍କ ମାଆଙ୍କର କେତେ ଆନନ୍ଦ ହେଉଥିବ ମାଆ ମାନେ ଜାଣିଥିବେ। ମାଆ ମାନେ ସେଇଟା କହିବେ, ଆମେ ପିତାମାନେ ଜାଣିପାରିବା ନାହିଁ, ମାଆ ମାନେ ସେଇଟା ଅନୁଭବ କରିବେ ମାଆଙ୍କର କେତେ ଆନନ୍ଦ। ପିତା ମଧ୍ୟ ଆନନ୍ଦିତ ହେଉଛନ୍ତି, ଅତ ପୁତ୍ରକୁ ପ୍ରାପ୍ତ ହୋଇଗଲେ ଆନନ୍ଦିତ ହେଉଛନ୍ତି, ତେଣୁ ଆନନ୍ଦରେ ମଗ୍ନ ହୋଇଯାଉଛନ୍ତି। ଭଗବାନ ପଚାରିଲେ, କୃଷ୍ଣ ବଳରାମ ପଚାରିଲେ, ଗୁରୁଦେବ ଆଉ କ'ଣ ଦେବା, ଆଉ କିଛି ବସ୍ତୁ ଦରକାର ଆପଣଙ୍କର କ'ଣ ଦେବା? ତେଣୁ ସନ୍ଦୀପନୀ କହିଲେ, ହେ କୃଷ୍ଣ ବଳରାମ, ମୁଁ ତୁମ ଉପରେ ମୁଁ ପ୍ରୀତ ହୋଇଯାଇଛି, ପ୍ରୀତୁ ହଁ ମୁଁ ତୁମ ଉପରେ ପ୍ରୀତ ହୋଇଯାଇଛି, ମୋର ଆଉ କୌଣସି ଦରକାର ନାହିଁ। ଏଇଭଳିଆ ତାଙ୍କ ଆଶୀର୍ବାଦ ପ୍ରଦାନ କଲେ, ତେଣୁ କୃଷ୍ଣ ବଳରାମ ଫେରିଲେ, ମଥୁରାକୁ ଫେରିଲେ। ତେଣୁ ମଥୁରାକୁ ଯେତେବେଳେ ଫେରିଲେ, ମଥୁରାକୁ ଯେତେବେଳେ ଫେରିଲେ, ସେତେବେଳେ କୃଷ୍ଣ ବଳରାମ ଯେଉଁ ରହିଛନ୍ତି, ରାଜା ଅଛନ୍ତି, କିଏ ରାଜା ଅଛନ୍ତି, ଉଗ୍ରସେନ, ଉଗ୍ରସେନ ରାଜା ଅଛନ୍ତି, ଏବଂ ଏଇ ଯେଉଁ କଂସର ଯେଉଁ ପତ୍ନୀ, ଦୁଇଜଣ ପତ୍ନୀ ବିଧବା ହୋଇଯାଇଥିଲେ, ତାଙ୍କ ନାଁ ହେଲା କ'ଣ, ଅସ୍ତି ଏବଂ ପ୍ରାପ୍ତି। ସେମାନେ ପଳେଇଲେ ମଗଧ, ବିହାରକୁ ପଳେଇଲେ। ଜରାସନ୍ଧ ତାଙ୍କ ପିତା, ଜରାସନ୍ଧ ସେ ମଧ୍ୟ କିଛି କମ୍ ନୁହଁ, କମ୍ ଯୋଦ୍ଧା ନୁହଁ, ତାଙ୍କ ପାଖକୁ ଯାଇକି କାନ୍ଦିବାକୁ ଆରମ୍ଭ କଲେ, କାନ୍ଦିବା ପାଇଁ ଆରମ୍ଭ କଲେ। ପିତା କହିଲେ, କ'ଣ ହେଲା? ନା ସେ କୃଷ୍ଣ ବଳରାମ ଯଦି ହତ୍ୟା ନ କରିବ, ତାହେଲେ ଆମେ କ'ଣ ବିଷ ଖାଇବୁ। ଜରାସନ୍ଧ କହିଲେ, ଠିକ୍ ଅଛି, କହି ବାତ ନାହିଁ, ଏ ଛୋଟ ପିଲା ଦୁଇ ଜଣ ମୁଁ ହତ୍ୟା କରିଦେବି। ସେ କ'ଣ କଲେ ନା, ସୈନ୍ୟ ଯୋଗାଡ଼ କଲେ, ସୈନ୍ୟ ଯୋଗାଡ଼ କଲେ, 23 ଅକ୍ଷରଣୀ ସୈନ୍ୟ। ମହାଭାରତରେ କେତେ ସୈନ୍ୟ ଥିଲେ, କେତେ ସଂଖ୍ୟା ଥିଲା ସୈନ୍ୟମାନଙ୍କର? 18 ଅକ୍ଷରଣୀ ସୈନ୍ୟ, 40 ଗୋଟେ ମୁଁ କହୁଛି, 40 ମାନେ କେମିତି ଆସୁଛି, କେମିତି ନା, କୌରବମାନ ପାଖରେ ଥିଲେ 11 ଅକ୍ଷରଣୀ ସୈନ୍ୟ, ପାଣ୍ଡବମାନ ପାଖରେ ଥିଲେ 7 ଅକ୍ଷରଣୀ ସୈନ୍ୟ, ଗୋଟେ ଅକ୍ଷରଣୀ ସୈନ୍ୟର ସଂଖ୍ୟା ହେଉଛି 218,700। ଏଇଟି ହେଉଛି ଗୋଟିଏ ଅକ୍ଷରଣୀ ସୈନ୍ୟ, ଏହାକୁ ଗୁଣିଲେ ଯେତିକି ହେବ ସେତିକି। କିନ୍ତୁ ଇଏ ପ୍ରତିବର୍ଷ 23 ଅକ୍ଷରଣୀ ସୈନ୍ୟ ଆଣିକି ଆସୁଥିଲେ, 23 ଅକ୍ଷରଣୀ ସୈନ୍ୟ ଆଣିକି ଆସୁଥିଲେ। ଆଚ୍ଛା, ଏଇଟା ମୋର ସମୟ ହୋଇଯାଇଛି, ଆମେ ଏଇଟାକୁ ପରେ କହିବା। ତେବେ ଏଇ ଯେଉଁ ଆମେ ଗୋଟେ କଥା ଛାଡ଼ିଦେଲେ, ଯେ କଂସ ହତ୍ୟା ହେଲା ପରେ କୃଷ୍ଣ ଏବଂ ବଳରାମ ଯାଇ ନନ୍ଦ ମହାରାଜଙ୍କ ପାଖରେ ପହଞ୍ଚିଲେ। ସେ ନନ୍ଦ ମହାରାଜ ଜାଣିଲେ ପ୍ରକୃତ କୃଷ୍ଣ ହେଉଛନ୍ତି ବସୁଦେବଙ୍କ ପୁତ୍ର, ସେପଟେ ସେ ଜାଣିନଥିଲେ। ତା'ପରେ ସେ ଜାଣିଲା ପରେ କୃଷ୍ଣ ତାଙ୍କୁ କହିଲେ, ଏତେ ବର୍ଷ ପରେ ମୁଁ ଆସିଛି ପିତାଙ୍କ ପାଖକୁ, ବଳରାମ ଭାଇ ମଧ୍ୟ ଆସିଛନ୍ତି, ତେଣୁ ଆମେ କିଛି ଦିନ ଏଠି ରହିବୁ, ତୁମେ ଫେରିଯାଅ। ତାଙ୍କୁ ବହୁତ ଅନୁରୋଧ କରି ତାଙ୍କୁ ବହୁତ କହିଲେ, ଆମେ ଫେରିଯିବୁ, ଏଠି କାର୍ଯ୍ୟ ସାରିଲା ପରେ ଫେରିଯିବୁ, କିଛି ଚିନ୍ତା କରିବା ଦରକାର ନାହିଁ, ଫେରିଯିବୁ। ତେଣୁ ଏଭଳି ତାଙ୍କୁ ମୋହ କରିଦେଲେ, ତାଙ୍କୁ ବହୁତ ସୁନ୍ଦର ଉପହାର ସବୁ ଦେଲେ। ତେଣୁ ନନ୍ଦ ଏବଂ ତାଙ୍କର ଶାଖାମାନେ ବହୁତ ମନୋଯୋଗ ଫେରୁଛନ୍ତି। ଫେରିକି ଯେତେବେଳେ ଯଶୋଦା ମା ଦେଖିଲେ କୃଷ୍ଣ ଆସିଲେ ନାହିଁ, ଯାହା ସେ ଭୟ କରୁଥିଲେ ଆଉ ଫେରିବେ ନାହିଁ, ସତକୁ ସତ ସେଇଆ ହେଲା। ତେଣୁ ଯଶୋଦା ସବୁଦିନେ ମନ ଦୁଃଖ କରୁଛନ୍ତି, ମନ ଦୁଃଖ କରୁଛନ୍ତି। ଏଣେ କୃଷ୍ଣ ବଳରାମଙ୍କ ଲୀଳା ଚାଲିଛି, ଏସବୁ ଲୀଳା ଚାଲିବ, କିନ୍ତୁ ଭଗବାନ ଯାଉ ଫେରିଲେ ନାହିଁ। ଯଶୋଦା ମା ସେ ଆଉ ତାଙ୍କର ଆଉ ସେ ଖାଦ୍ୟ ଫାଦ୍ୟ ସବୁ ବନ୍ଦ କରିଦେଲେ, ସେ ଆଉ କିଛି ସବୁବେଳେ ସେ ଝୁରି ହେଉଛନ୍ତି। କିଭଳି ଝୁରି ହେଉଛନ୍ତି ସିଏ, କୋଇଲି ଲୋକେ ସରେ ମଥୁରା କୁ ଗଲା, କୋଇଲି ଲୋକେ ସରେ ମଥୁରା କୁ ଗଲା, କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଈଲା ଲୋ, କାହା ବୋଲେ ଗଲା ପୁତ୍ର ନଈଲା ଲୋ, କୋଇଲି ଲୋକେ ସରେ ମଥୁରା କୁ ଗଲା, କୋଇଲି ଲୋଖଣ୍ଡ କ୍ଷୀର ଦେବୀ ମୁଁ ଆ।
Mathura Rahila
ତେଣୁ ଏଇଭଳି ଭାବରେ ଯଶୋଦା ମା ଯୋଡ଼ି ହେଉଛନ୍ତି, ବୃନ୍ଦାବନ ଫେରିନାହାନ୍ତି ଭଗବାନ ବଳରାମ। ତେଣୁ ଭଗବାନଙ୍କର ଅନ୍ୟ ଲୀଳା ସବୁ ଆସନ୍ତାକାଲି ଆମେ ବର୍ଣ୍ଣନା କରିବା, ଆସନ୍ତାକାଲି ଲାଷ୍ଟ ଦିନ ଶେଷ ଦିନ। ତେଣୁ ଭଗବାନ ବଳଦେବଙ୍କର କଥା ଏଇଠି ବିଶ୍ରାମ ବାବୁ ପଚାରିବା, ଆଉ କାହାର କିଛି ସନ୍ଦେହ ଅଛି ବା ପ୍ରଶ୍ନ ଅଛି ଯଦି କାହାର କିଛି ନାହିଁ, ସମସ୍ତେ ବ୍ୟସ୍ତ ବିଭିନ୍ନ କାର୍ଯ୍ୟରେ, ଆମର କଥା ଏଇଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରବାନନ୍ଦ କି ଦାଇ ଗୌରାନନ୍ଦ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।